ॐ नमो भगवते वासुदेवाय, ॐ नमो भगवते वासुदेवाय। श्रीमद्भागवतम् दशम स्कंद 48 अध्याय श्लोक 17 एमती उल्टा कि दिष्ट्या पापो हतः कंसः, दिष्ट्या पापो हतः कंसः, सानुगो वामिदं कुलम्, सानुगो वामिदं कुलम्, भवद्भ्यामुद्धृतं कृच्छ्रात्, भवद्भ्यामुद्धृतं कृच्छ्रात्, दुरन्ताच्च समेधितं, दुरन्ताच्च समेधितं, दृष्ट्या पापो हतः कंसः, सानुगो वामिदं कुलम्, भवद्भ्यामुद्धृतं कृच्छ्रात्, दुरन्ताच्च समेधितं, दृष्ट्या पापो हतः कंसः, सानुगो वामिदं कुलम्, भवद्भ्यामुद्धृतं कृच्छ्रात्, दुरन्ताच्च समेधितं, दृष्ट्या पापो हतः कंसः, सानुगो वामिदं कुलम्, भवद्भ्यामुद्धृतं कृच्छ्रात्, दुरन्ताच्च समेधितं, दृष्ट्या पापो हतः कंसः, सानुगो वामिदं कुलम्, भवद्भ्यामुद्धृतं कृच्छ्रात्, दुरन्ताच्च समेधितं। हरे कृष्ण भक्त सज्जनवृंद मातृवृंद, आपणमानंकु आमे आमर ए भागवत क्लास को स्वागत जनावु। आमर ए कथा चलिछंती मथुरा रे, मथुरा रे जो कथा वर्तमान अक्रूर भगवान स्तुति करिवे, 17-27 11 श्लोक रे भगवान स्तुति करिवे। से कथा सुखदेव गोस्वामी कहते परीक्षित महाराज गंगा नदी तटे 5000 वर्ष तले तार 200 वर्ष पर नैमिषारण्य शुद्ध गोस्वामी स्वर्णकादि 88,000 ऋषि से कथा कहते हैं। परंपरा आसी आम पाखे आज आमको सौभाग्य मिली आम से कथा श्रवण करुचे कीर्तन करुचे। ये लीला ये हूँ नित्य नूतन लीला, यहाँ जे अतीत हो जाता आउ बर्तमान ना खाली पास्ट जिनस हो जाता नुह, ये प्रतिदिन सब समय चलचे लीला। भगवान लीला को नित्य लीला भी कहुए, कौटी बर्तन अक्रूर से काम करुवे से पूजा करुवे स्तुति करुवे भगवान का नित्य लीला से कहुए। नित्य लीला प्रविष्ट कौचे ना ओम नम कौन से कौन आम प्रथम कौचे ओम फास्ट कौन हो नम विष्णुपादाय कृष्ण प्रेष्ठा अष्टतर शत अशी नित्य लीला प्रविष्ट नित्य लीला प्रविष्ट। नित्य लीला मानी कौन? नित्य लीला मानी सब चलती सीधा नित्य लीला मानी जे अतीत हो जाता बर्तमान आई से सरगला ना नित्य मान प्रेजेंट टेंस बर्तमान हो बर्तमान मध्य चलती कौटी भगवान का लीला चलती है अनंत कोटी विश्वब्रह्मांड रही कौ विश्वब्रह्मांड में कौ लीला कतबाला सब चलती जमी बर्तमान समय हो 8:10 होते समय कौटे 8:10 होपर आउ कौट गोटे 8:10 होती भाव नित्य सब 8:10 थी से भाव भगवान लीला को नित्य लीला कह जाए तेणु से लीलार जो मैंने प्रविष्ट होती आम तक कहते नित्य लीला प्रविष्ट भक्त मैंने सब नित्य लीला प्रविष्ट था भगवान नित्य लीलार आउ कौन आनंद न थाए से ही आनंद थाए ଭଗବାନ ଆସନ୍ତି ବିଶେଷ ଭାବରେ ଏଇ ଲୀଳାକୁ ପ୍ରଚାର କରିବା ପାଇଁ ତାଙ୍କର ଭକ୍ତମାନେ ଏଇ ଲୀଳାକୁ ସବୁ ବର୍ଣ୍ଣନା କରିବେ, ଏଇଟାକୁ ଆସ୍ୱାଦନ କରିବେ, ଏଇଥିରେ ସେମାନେ ଆନନ୍ଦିତ ହେବେ। ତାଙ୍କର ଆନନ୍ଦ ହେଉଛି ଏଇଥିରେ, ତାଙ୍କର ଆଉ କେଉଁଥିରେ ନାହିଁ, ଆଉ କେଉଁଥିରେ ଆନନ୍ଦ ନାହିଁ। ଭଗବାନଙ୍କ ଲୀଳା କ'ଣ ହେଇଥିଲା, କେତେବେଳେ ହେଇଥିଲା, ଅଷ୍ଟକାଳୀୟ ଲୀଳା। ଭଗବାନଙ୍କର ଏଇ 24 ଘଣ୍ଟା ହେଉଛି ଅଷ୍ଟକାଳୀୟ ଲୀଳା ବୋଲି କୁହାଯାଏ। କେତେବେଳେ କେଉଁ ସମୟରେ କେଉଁ ଲୀଳା ହୁଏ ସେ ଲୀଳାକୁ ସ୍ମରଣ କରନ୍ତି ଭକ୍ତମାନେ, ଅଷ୍ଟକାଳୀୟ ଲୀଳା ବୋଲି କୁହାଯାଏ। ଅନେକ ଲୀଳା ରହିଛି ଭଗବାନଙ୍କର, ଜଣେ ଯଦି ଚିନ୍ତା କରିବ ସେ କଥା କହିବ ଶେଷ ହେବ ନାହିଁ। ଅନନ୍ତଦେବ ତାଙ୍କର 1000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ସୃଷ୍ଟିର ଆରମ୍ଭରୁ ଏ ପର୍ଯ୍ୟନ୍ତ ଶେଷ ହେଇପାରି ନାହିଁ, ଶେଷ ମଧ୍ୟ ହେଇପାରିବ ନାହିଁ, ଅନନ୍ତ ଗୁଣ ଭଗବାନଙ୍କର। ତେଣୁ ଅକ୍ରୂର ବର୍ତ୍ତମାନ ଭଗବାନଙ୍କର ଆମେ ସବୁ ଗତକାଳ ପୂର୍ବରୁ ବର୍ଣ୍ଣନା କରିଛେ, ଭଗବାନଙ୍କ ପାଦ ଧୌତ କରୁଛନ୍ତି, ତାଙ୍କୁ ଅର୍ଚ୍ଚନା କରୁଛନ୍ତି, ସୁନ୍ଦର ସୁନ୍ଦର ବସ୍ତ୍ର ଅଳଙ୍କାର ପୁଷ୍ପମାଳ ଇତ୍ୟାଦି ସବୁ ପ୍ରଦାନ କରି ଉତ୍ତମ ଉତ୍ତମ ଭୂଷଣୋତ୍ତମୀ ଉତ୍ତମ ଭୂଷଣମାନ ସବୁ ପ୍ରଦାନ କରୁଛନ୍ତି। ତାଙ୍କୁ ଅନ୍ନ ଚତୁର୍ବିଧ ଅନ୍ନ ପ୍ରଦାନ କରିଥିଲେ, ଏସବୁ ହେଲା ପରେ ତାମ୍ବୁଳ ଦେଇଥିଲେ, ଏସବୁ ହେଲା ପରେ ଭଗବାନଙ୍କୁ ଏସବୁ ବନ୍ଧ ପୁଷ୍ପମାଳ ଭୂଷଣ ଇତ୍ୟାଦି ପ୍ରଦାନ କରି ତାଙ୍କୁ ବର୍ତ୍ତମାନ କ'ଣ କରିଛନ୍ତି, ତାଙ୍କୁ ନିଜ ଅଙ୍କରେ ନିଜ କୋଳରେ ରଖିକରି ତାଙ୍କ ପାଦକୁ ରଖିକରି ସମ୍ଭାନ କରୁଛନ୍ତି, ପାଦ ସମ୍ଭାନ କରୁଛନ୍ତି। ଏହି ସମୟରେ ବହୁତ ବିନୀତ ଭାବରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ଏଇଟାକୁ ଆମେ ବ୍ୟାକ୍ଗ୍ରାଉଣ୍ଡ ଏଇଟାକୁ ରଖିବା, ଏଇଭଳି ଭାବରେ ଲୀଳା ଚାଲିଛି, ଏଇଭଳି ଭାବରେ ଭଗବାନ କଥା କହୁଛନ୍ତି, ସେ ସ୍ତୁତି କରୁଛନ୍ତି। ଭଗବାନଙ୍କ ସ୍ତୁତି 11 ଶ୍ଲୋକରେ କହିବେ। ଭଗବାନ ଅକ୍ରୂର ହେଉଛନ୍ତି ବନ୍ଦନାର ଆଚାର୍ଯ୍ୟ, ଶ୍ରେଷ୍ଠ ବନ୍ଦନାକାରୀ ଭିତରେ ଅକ୍ରୂରଙ୍କ ସ୍ଥାନ ଦିଆଯାଏ, ସେ ହେଉଛନ୍ତି ଶ୍ରେଷ୍ଠ ବନ୍ଦନାକାରୀ। ଭକ୍ତିର ଯେଉଁ 9 ଅଙ୍ଗ ରହିଛି କିଏ କେଉଁଥିରେ ଶ୍ରେଷ୍ଠ, ଶ୍ରବଣରେ ପରୀକ୍ଷିତ ଶ୍ରେଷ୍ଠ ବୋଲି କୁହାଯାଏ। ଭକ୍ତିର ସ୍ୱାମୀଙ୍କୁ ସୁନ୍ଦର ବର୍ଣ୍ଣନା କରାଯାଇଛି, ଶ୍ରବଣେ ପରୀକ୍ଷିତ, ଶ୍ରବଣରେ ପରୀକ୍ଷିତ ଭଗବାନ କେବଳ କଥା ଶ୍ରବଣ କରି ସେ ଭଗବାନ ଧାମ ଚାଲିଗଲେ, ଗୋଟିଏ ଗୋଟିଏ ଅଙ୍ଗ ଯାହା ଜୀବନରେ ଜଣେ ସିଦ୍ଧି ପ୍ରାପ୍ତ ହୋଇଯିବ, ଭଗବତ ଧାମକୁ ଚାଲିଯିବେ। ଅଭବତ ବୟାସଖୀ କୀର୍ତ୍ତନେ, ବୟାସଖୀ କହିଲେ ସୁଖଦେବ ଗୋସ୍ୱାମୀ ଭଗବାନ କଥା କୀର୍ତ୍ତନ କରି ସେ ଭଗବାନ ପ୍ରାପ୍ତ ହୋଇଯାଇଥିଲେ। ସେହିଭଳି ଭାବରେ ପ୍ରହ୍ଲାଦ ସବୁବେଳେ ସ୍ମରଣ କରୁଥିଲେ ଭଗବାନଙ୍କୁ, ଏମିତିକି ମାତୃ ଗର୍ଭରେ ମଧ୍ୟ ସେ ସ୍ମରଣ କରୁଥିଲେ, ନାରଦମୁନିଙ୍କଠାରୁ ତାଙ୍କ ସବୁ କଥା ଶୁଣିଥିଲେ, ଭଗବାନ କଥା ଶୁଣିକି ସେ ସବୁ ସ୍ମରଣ କରୁଥିଲେ, ସ୍ମରଣ ଅର୍ଚ୍ଚନା ଅର୍ଚ୍ଚନା କରୁଥିଲେ ସୁନ୍ଦର ଭାବରେ। ପୃଥୁ ମହାରାଜ ସେ ହେଉଛନ୍ତି ଭଗବାନଙ୍କର ଅବତାର, ବହୁତ ସୁନ୍ଦର ଭାବରେ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ଭାବରେ ରଚନା କରିଥିଲେ, ତେଣୁ ସେ ଅର୍ଚ୍ଚନାର ଆଚାର୍ଯ୍ୟ। ତାପରେ ଆସୁଛି ବନ୍ଦନା, ବନ୍ଦନାର ଆଚାର୍ଯ୍ୟ ହେଉଛନ୍ତି ଇଏ ଅକ୍ରୂର, ସୁନ୍ଦର ଭାବରେ ବନ୍ଦନା କରିଛନ୍ତି, ଜଳ ଭିତରେ ବନ୍ଦନା କରିଛନ୍ତି, ଯମୁନା ଜଳ ଅକ୍ରୂର ଘାଟ ବର୍ତ୍ତମାନ ମଧ୍ୟ ରହିଛି ସେଇଟା ଅକ୍ରୂର ଘାଟ, ସେଇଠି ଭଗବାନ ଦର୍ଶନ କରିଥିଲେ, ସେ ସେଇଠି ଭଗବାନଙ୍କୁ ବନ୍ଦନା କରିଥିଲେ। ତେଣୁ ବନ୍ଦନା ଦାସ୍ୟ, ଦାସ୍ୟରେ ଆସୁଛନ୍ତି ଆମର କପିପତି ଦାସ୍ୟ, କପିପତି ହେଉଛନ୍ତି ଶ୍ରେଷ୍ଠ ହେଉଛନ୍ତି ଦାସ୍ୟ ଭକ୍ତିରେ, ଦାସ୍ୟ ସଖ୍ୟ ସଖ୍ୟରେ ହେଉଛନ୍ତି ଅର୍ଜୁନ, ଆତ୍ମା ଦାସ୍ୟ ସଖ୍ୟ ପାଦ ସେବନ ଗୋଟେ ରହିଛି, ପାଦ ସେବନ ହେଉଛି ଲକ୍ଷ୍ମୀଦେବୀ, ଏବଂ ଆତ୍ମନିବେଦନ ହେଉଛି ବଳି ମହାରାଜ, ଜଣେ ମହାଜନ, ସିଏ ମଧ୍ୟ ଜଣେ ମହାଜନ, ପ୍ରହ୍ଲାଦ ମଧ୍ୟ ଜଣେ ମହାଜନ। ତେଣୁ ଏଇଭଳି ଭାବରେ ଅକ୍ରୂର ଭଗବାନ ସ୍ତୁତି କରୁଛନ୍ତି, ଭଗବାନଙ୍କର ଯେଉଁ ସବୁ ହେଉଛି ତତ୍ତ୍ୱ, ଭଗବାନଙ୍କୁ ତତ୍ତ୍ୱରେ ଜାଣିବାକୁ ପଡ଼ିବ, ଏସବୁ ତତ୍ତ୍ୱ ଏଥିରେ ସବୁ ଆମେ ଜାଣିବା, ସ୍ତୁତି ମାଧ୍ୟମରେ ଆମେ ସବୁ ଭଗବାନଙ୍କ ତତ୍ତ୍ୱକୁ ବୁଝିବା। ଭଗବାନ ତତ୍ତ୍ୱକୁ ଖୁବ୍ କ୍ୱଚିତ ଲୋକ ବୁଝନ୍ତି, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ମନୁଷ୍ୟାଣାଂ ସହଶ୍ରେଷୁ କଶ୍ଚିତ୍ ଯତତି ସିଦ୍ଧ ହେ ଯତତାମ ଅପି ସିଦ୍ଧାନାମ କଶ୍ଚିତ୍ ମାଂ ବ୍ୟତି ତତ୍ତ୍ୱତଃ। ହଜାର ହଜାର ଲୋକ ସେମାନେ ତ ଜାଣନ୍ତି ନାହିଁ, ସେମାନେ ପଶୁଭଳି ଜୀବନଯାପନ କରୁଛନ୍ତି, ମାନବ ଜନ୍ମ ସେଇଠୁ ଆରମ୍ଭ ହେବ ଯେତେବେଳେ ସେମାନେ ବ୍ରହ୍ମ ଜିଜ୍ଞାସା କରିବେ। ସେଥିପାଇଁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ତେଣୁ ଏହିଭଳି ଭାବରେ ଜିଜ୍ଞାସା କରି ଯେତେବେଳେ ସେମାନେ ତତ୍ତ୍ୱକୁ ଜାଣିବେ, ହଜାର ହଜାର କିଛି କେଉଁ କେଉଁ ଭାବରେ ସେମାନେ ସିଦ୍ଧି ପ୍ରାପ୍ତ ହେବେ, ଏହିକରି ଏହିଭଳି ଭାବରେ ଯେଉଁମାନେ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି ସେମାନେ ହେଉଛନ୍ତି ପ୍ରକୃତରେ ସବୁଠାରୁ ଶ୍ରେଷ୍ଠ ସିଦ୍ଧି, ସିଦ୍ଧିମାନଙ୍କୁ ତ ଶ୍ରେଷ୍ଠ ସିଦ୍ଧି ହେଉଛି ଏଇଟା ଭଗବାନ ତତ୍ତ୍ୱରେ ଜାଣିବା। ତେଣୁ ଆମର ଯେଉଁ 4 ଅନର୍ଥ ରହିଛି, ଏ ଅନର୍ଥ ଭିତରୁ ଗୋଟିଏ ଅନର୍ଥ ରହୁଛି ତତ୍ତ୍ୱଭ୍ରମ, ଅଧିକାଂଶ ଏମିତିକି ବହୁତ ବ୍ୟକ୍ତିଙ୍କର ଭଗବାନ ଭକ୍ତ ହେଲେ ମଧ୍ୟ ସେମାନେ ତତ୍ତ୍ୱ ଭ୍ରମରେ ଥାଆନ୍ତି। ଯେତେବେଳେ ଚୈତନ୍ୟ ମହାପ୍ରଭୁଙ୍କର ଲୀଳା ଚାଲିଥିଲା ସେହି ସମୟରେ ସ୍ୱରୂପ ଦାମୋଦର ଥିଲେ ତାଙ୍କର ସେକ୍ରେଟାରୀ। ସେହି ସମୟରେ ଯେଉଁ ଭକ୍ତମାନେ ସବୁ ରଚନା କରନ୍ତି ଭଗବାନ ବିଷୟରେ କିଛି କିଛି କବିତା ରଚନା କରନ୍ତି, କାବ୍ୟ ରଚନା କରନ୍ତି, ଗ୍ରନ୍ଥ ରଚନା କରନ୍ତି, ତାକୁ ମହାପ୍ରଭୁଙ୍କୁ ଶୁଣିବା ପୂର୍ବରୁ ସେମାନେ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ସ୍ୱରୂପ ଦାମୋଦର ସେଇଟାକୁ ଯାଞ୍ଚ କରିବେ, ସ୍କ୍ରିନିଂ କରିବେ। ସେଥିରେ ଯଦି ପାସ୍ ହେଲେ ତାହେଲେ ମହାପ୍ରଭୁଙ୍କ ପାଖକୁ ଯିବ, ନହେଲେ ଯିବନି। କାରଣ ରସାଭାସ ସବୁ ରହିଛି, ତତ୍ତ୍ୱଭ୍ରମ ସବୁ ରହିଛି। ତତ୍ତ୍ୱ ଠିକ୍ ଥିଲେ ମଧ୍ୟ ରସାଭାସ ପୁଣି ରହିଛି, ତା ଦେହରେ ଆହୁରି ଉନ୍ନତ ସ୍ଥିତିର କଥା। ସେଇଭଳି ଭାବରେ ଜଣେ ଥିଲେ, ଯାଇଥିଲେ ତାଙ୍କୁ ତାଙ୍କର ସଙ୍ଗ କରିକିରି ଏ ଛୋଟ ହରିଦାସ ଠାକୁରଙ୍କର ପତନ ହୋଇଗଲା, ମହାପ୍ରଭୁ ତାଙ୍କୁ ରିଜେକ୍ଟ କରିଦେଲେ। ତେଣୁ ସେ ଯାଇକରି ଯେଉଁ ରହିଛି ତ୍ରିବେଣୀରେ ଘାସ ଦେଇଥିଲେ, ଆତ୍ମହତ୍ୟା କରିଥିଲେ, ଏସବୁ କଥା ରହିଛି। ତତ୍ତ୍ୱଭ୍ରମ ହେଉଛି ବହୁତ ବିପଦଜନକ ସ୍ଥିତି। ତତ୍ତ୍ୱଭ୍ରମ ତତ୍ତ୍ୱରେ ଜାଣିବାଟା ଏତେ ସହଜ ନୁହଁ ଭଗବାନଙ୍କୁ। ଭଗବତ ଗୀତାରେ ଭଗବାନ କହିଲେ, ଜନ୍ମ କର୍ମଚମେ ଦିବ୍ୟମ ଏବଂ ଯେଉଁ ବ୍ୟତୀତ ତତ୍ତ୍ୱତଃ ତକ୍ତା ଦେହଂ ପୁନର୍ଜନ୍ମ ନୈତି ମହାମତି ସୁଅର୍ଜୁନ। ଜନ୍ମକର୍ମକୁ ଯେଉଁମାନେ ତତ୍ତ୍ୱରେ ଜାଣିବେ ସେମାନେ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇଗଲେ, ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ଆଉ ଏ ଭୌତିକ ଜଗତକୁ ସେମାନେ ଆସିବେ ନାହିଁ, ସେମାନେ ତାଙ୍କର ଭଗବତ ଧାମକୁ ଯିବେ। ତେଣୁ ଇଏ ଯେଉଁ ଦଶଟି ସ୍ତୁତି କରିଛନ୍ତି, ସତରରୁ ସତେଇଶ ଏଗାରଟି ସ୍ତୁତିରେ ଏଥିରେ କୌଣସି ତତ୍ତ୍ୱଭ୍ରମ ନାହିଁ, ଏଇଟା ବୁଝିବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ ସେ ବର୍ତ୍ତମାନ ପ୍ରଥମ ଶ୍ଳୋକରେ କହୁଛନ୍ତି ଦିଷ୍ଟିଆ। ଦିଷ୍ଟିଆ କହିଲେ ଏ ବହୁତ ବଡ଼ ଭାଗ୍ୟ, ଦିଷ୍ଟିଆ ସୌଭାଗ୍ୟ, ଏଇସବୁ ସୌଭାଗ୍ୟ ପ୍ରକୃତରେ ଏଇଟା ହେଉଛି ପ୍ରକୃତ ଭାଗ୍ୟ। ଆମେ ଜାଣିନେ ପ୍ରକୃତ ଭାଗ୍ୟ କ'ଣ, ଆମେ ପଢ଼ୁଥିଲୁ ପିଲାଦିନେ କ'ଣ, ଆମେ ତ ଭାଗ୍ୟବାନ ପିଲାରେ ଆଉ କିଏ ଆମ ପରି ଥିଲାରେ, ଆମେ ତ ଓଡ଼ୁଆ ଯେ ଆକାଶେ, ଆମେ ତ ଏଇଭଳି ଭାବରେ ସବୁ ଶୁଣୁଥିଲୁ। ଏଇଟା ହେଉଛି ଭାଗ୍ୟବାନ ବୋଲି କୁହାଯାଏ, କହୁ ପଢ଼ୁଥିଲୁ ଆମେ, ଇଏ ଭାଗ୍ୟ ନୁହଁ। ଆମେ ଏଇଭଳି ଭାବରେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଏହି ରୂପେ ବ୍ରହ୍ମାଣ୍ଡ ଭ୍ରମିତ କ'ଣ ଭାଗ୍ୟବାନ ଯିବ। ବ୍ରହ୍ମାସ୍ତୁତିକୁ ଗଲେ ମଧ୍ୟ ସେଇଟା ଭାଗ୍ୟ ନୁହଁ, ପ୍ରକୃତ ଭାଗ୍ୟ ନୁହଁ। କାରଣ ଆ ବ୍ରହ୍ମ ଭୁବନାଲୋକା ପୁନରାବର୍ତ୍ତିନ ଅର୍ଜୁନ, ବ୍ରହ୍ମଲୋକକୁ ଗଲେ ମଧ୍ୟ ପୁଣି ସେଠି ପତନ ଅଛି, ଆଉ ତା'ର ଲାଭ କ'ଣ ହେଲା। ତେଣୁ ସେଇଟା ହେଉଛି ପ୍ରକୃତରେ ଭାଗ୍ୟ, ଯେଉଁଟାକି ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ। ଗୁରୁଙ୍କର କୃପା ପ୍ରାପ୍ତ ହେବା, ଯଦି ଭଗବାନଙ୍କ କୃପା ପ୍ରାପ୍ତ ହେବା, ତାଙ୍କର ସେବାରେ ନିଯୁକ୍ତ ହେବା, ତାଙ୍କର ଭକ୍ତିରେ ପ୍ରାପ୍ତ ହେବା, ଏଇଟା ହେଉଛି ପ୍ରକୃତ ଭାଗ୍ୟ। ତେଣୁ ଇଏ ପ୍ରଥମେ ସେଇଟା କହୁଛନ୍ତି, ଦିଷ୍ଟିଆ ପାପୋ ହତ କଂସ, ଏଇ ତାଙ୍କର ସୌଭାଗ୍ୟ। ଯଦୁବଂଶୀମାନଙ୍କର ଭଗବାନ ଯଦୁବଂଶରେ ଆସୁଛନ୍ତି, ଯଦୁବଂଶରେ ଅନେକ ବଂଶ ସବୁ ରହିଛନ୍ତି, ତେଣୁ ଏମାନଙ୍କର ଦିଷ୍ଟିଆ ପାପୋ ହତ କଂସ। ଯେଉଁମାନେ ଭଗବତ ଗୀତାରେ ଭଗବାନ କହିଛନ୍ତି, ସାଧାରଣତଃ ପ୍ରକୃତ ପ୍ରତି କାର୍ଯ୍ୟରେ ପାଞ୍ଚଟି କାରଣ ରହିଛି, ପ୍ରତି କର୍ମର ପାଞ୍ଚଟି କାରଣ ରହିଛି, ସେଇଟା ଲୋକମାନେ ଜାଣନ୍ତି ନାହିଁ। ଅଷ୍ଟାଦଶ ଅଧ୍ୟାୟରେ ସେ କଥା କୁହାଯାଇଛି ଯେ ପଞ୍ଚୈତାନି ମହାବାହୋ କାରଣାନି ନିବୋଧମେ ସାଂଖ୍ୟେ କୃତାନ୍ତ ପ୍ରୋକ୍ତାନି ସିଦ୍ଧେ ସର୍ବକର୍ମଣା। ଏହି ପାଞ୍ଚଟି କାରଣ ରହିଛି, କ'ଣ କ'ଣ? ସିଏ ନା ଅଧିଷ୍ଠାନ ତଥା କର୍ତ୍ତା କରଣଂ ଚ ପୃଥକ୍ ବିଧମ ବିବିଧାଶ୍ଚ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମମ୍। ଯେଉଁ ସ୍ଥାନରେ କାର୍ଯ୍ୟ କରାଯାଉଛି ସେ ସ୍ଥାନରେ ମଧ୍ୟ ରହିଛି ମହତ୍ତ୍ୱ ରହିଛି ବା ତା'ର ପ୍ରଭାବ ରହିଛି। କର୍ତ୍ତା ଯିଏ କାର୍ଯ୍ୟ କରୁଛି ସେ ତ ମୁଖ୍ୟ ହେଲା, ଠିକ୍ ଅଛି, ତାକୁ ସେଠି ସମସ୍ତେ ଭାବନ୍ତି ଏଇ ଲୋକ କଲା ବୋଲି, କିନ୍ତୁ ନା ଆଉ ଚାରୋଟି କାରଣ ମଧ୍ୟ ରହିଛି, ଅଧିଷ୍ଠାନ ତଥା କର୍ତ୍ତା କରଣଂ ଚ ପୃଥକ୍ ବିଧମ, ଯାହାଦ୍ୱାରା ସବୁ କାର୍ଯ୍ୟ କରାଯାଉଛି, ଇନ୍ଷ୍ଟ୍ରୁମେଣ୍ଟସ୍ ବା କରଣ କରଣଂ ଚ ପୃଥକ୍ ବିବିଧାସ୍ତ ପୃଥକ୍ ଚେଷ୍ଟା ଏଣ୍ଡେଭର୍ ଯାହାକୁ କୁହାଯାଏ ଚେଷ୍ଟା, ଏଇଟା ମଧ୍ୟ ରହିଛି, ଆର ପ୍ରଭାବ ରହିଛି। ଏବଂ ବଡ଼ ପ୍ରଭାବ ହେଉଛି ଦୈବଂ ଚୈବାତ୍ର ପଞ୍ଚମମ୍, ଭଗବାନ ବା ଦେବତାଙ୍କ ଦ୍ୱାରା ସେଇଟା ନିର୍ଣ୍ଣୟ କରାଯାଉଛି, ସେଇଟା ହେଉଛି ବଡ଼ କଥା। ପ୍ରତି ପାଞ୍ଚଟା ଜିନିଷ ସମାନ ଥିଲେ ମଧ୍ୟ, ଚାରୋଟି ଜିନିଷ ସମାନ ଥିବ, ଦୈବତ ଆମ ହାତରେ ନାହିଁ, କିନ୍ତୁ ଆମେ ଗୋଟେ ଉପଯୁକ୍ତ ସ୍ଥାନକୁ ଯାଇପାରିବା, ଆମେ କର୍ତ୍ତା, ଆମେ ତ ନିଜେ କାର୍ଯ୍ୟ କରିବା, ବହୁତ ସୁନ୍ଦର ସୁନ୍ଦର ଉପକରଣ ନେଇପାରିବା, ଇନ୍ଷ୍ଟ୍ରୁମେଣ୍ଟ ନେଇପାରିବା ଏବଂ ବହୁତ ଚେଷ୍ଟା କରିବା, ସବୁ ଚାରୋଟି ସମାନ ଅଛି, କିନ୍ତୁ ଭଗବାନଙ୍କର ଦ୍ୱାରା ସବୁ ଫଳ ବିଫଳ କ'ଣ ଅଲଗା ହୋଇଯାଏ, ଏଇ ଶ୍ଳୋକଟି ଆସେ ଭାଗବତ ନବମ କ'ଣ ଅଷ୍ଟମ ସ୍କନ୍ଧ ନବମ ଅଧ୍ୟାୟରେ ଏ ଶ୍ଳୋକଟି ଆସେ। କ'ଣ ନା ଏ ଯେଉଁ ରହିଛି ସମୁଦ୍ର ମନ୍ଥନ ଲୀଳାର ଉଦାହରଣଟି ଦିଆଯାଏ। ସମୁଦ୍ର ମନ୍ଥନ ଲୀଳାରେ ଉଦାହରଣ ଯେଉଁ ଦିଆଯାଏ ସେଥିରେ କ'ଣ ହେଲା, ସମସ୍ତେ ସମାନ କାର୍ଯ୍ୟ, ଦେବତାମାନେ ଅସୁରମାନେ ସବୁ ଏସବୁ ସମାନ ରହିଛି। ଏବଂ ସୁରାସୁରଗଣ ସମଦେଶ କାଳ, ଦେବତାମାନେ ଏବଂ ଅସୁରମାନେ ଏକ ସମୟରେ କାର୍ଯ୍ୟ ଚାଲିଥିଲା। ସମଦେଶ କାଳ, ଏକ ସମୟରେ ଏକା ସ୍ଥାନରେ ଏକା କାଳ ସବୁ ସମାନ ଥିଲା। ସମଦେଶ କାଳ, ତାପରେ ଏବଂ ସୁରାସୁରଗଣ ସମଦେଶ କାଳ କ'ଣ ଏହିକରି ହେଇକରି ମଧ୍ୟ କ'ଣ ହେଇଛି ତା ଦେହରେ ଏବଂ ସୁରାସୁରଗଣ ସମଦେଶ କାଳ ହେତୁ ଅର୍ଥ କର୍ମ ମତେୟୋପି ଫଳେ ବିକଳ୍ପା। ଗୋଟିଏ କାର୍ଯ୍ୟ ପାଇଁ ଯାଉଛନ୍ତି, ହେତୁ ଗୋଟିଏ ରହିଛି, ହେତୁ ଅର୍ଥ ମଧ୍ୟ ସବୁ ଯାହା ସବୁ ବ୍ୟବସ୍ଥା କରିଥିଲେ ସବୁ ଏଇଟା ଆଣ ସେଇଟା ଆଣ ସବୁ ଯୋଗାଡ଼ କରିଥିଲେ ସେଇଟା ମଧ୍ୟ ସବୁ ସମାନ ରହିଛି। କର୍ମ ମଧ୍ୟ ସମାନ ରହିଛି, ସମସ୍ତେ ମନ୍ଥନ କରୁଥିଲେ, ସମସ୍ତଙ୍କ ମତି ମଧ୍ୟ ସମାନ ରହିଛି, କିନ୍ତୁ ତଥାପି ଫଳେ ବିକଳ୍ପା ଫଳ ଓଲଟା ହେଇଗଲା। କାହିଁକି ସୁଖଦେବ ସ୍ୱାମୀ କହୁଛନ୍ତି ଇଏ ହେଉଛି ସମୁଦ୍ର ମନ୍ଥନର ଶିକ୍ଷା। ପାଞ୍ଚରୁ ବାର ଏ ଯେଉଁ ନଅଟି ଅଧ୍ୟାୟରେ ମୋ ସମୁଦ୍ର ମନ୍ଥନ ଲୀଳାଟି ହେଇଥିଲା ଷଷ୍ଠମାନଙ୍କ ସମୟରେ, ତାର ଶିକ୍ଷା ହେଉଛି ଏଇଟା। କ'ଣ ନା ତତ୍ରାମୃତଂ ସୁରଗଣା ଫଳମନ୍ଦ ସାପୁ, ଦେବତାମାନେ ବହୁତ ସହଜରେ ଫଳକୁ ପାଇଗଲେ, ଅମୃତକୁ ପାଇଲେ, କିନ୍ତୁ ଯତ୍ପାଦ ପଙ୍କଜ ରଜ ଶ୍ରୟଣାନ ଦୈତ୍ୟା, ଯେଉଁ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନ ନେଇଥିବାରୁ ଦୈତ୍ୟମାନେ ସେମାନେ ସେଥିରୁ ବଞ୍ଚିତ ହେଲେ। ତେଣୁ ଏହି ପାଞ୍ଚଟି କାରଣକୁ ଲୋକମାନେ ଜାଣନ୍ତି ନାହିଁ, ସେମାନେ କହନ୍ତି ଗୋଟିଏ ଲୋକ ଗୋଟିଏ କାର୍ଯ୍ୟ କଲା ବୋଲି। ତଥେବ ଶାରୀରଂ ବାଂ ମନୋଭିର୍ଯତ୍ କର୍ମ ପ୍ରାରଭତେ ନର, ଶରୀର ଦ୍ୱାରା ହେଉ ବଚନ ଦ୍ୱାରା ହେଉ ମନ ଦ୍ୱାରା ହେଉ ଯେଉଁ କାର୍ଯ୍ୟ ଆମେ କରୁଛେ, ତିନି ପ୍ରକାର କାର୍ଯ୍ୟ ହେଉଛି, ଯେଉଁ କାର୍ଯ୍ୟ ଆମେ କରୁଛେ ନ୍ୟାଜଂ ବା ବିପରୀତଂ ବା ପଞ୍ଚେତ ସେ ହେଇଦେବ, ସେ ପାପ କାର୍ଯ୍ୟ ହେଉ ବା ପୁଣ୍ୟ କାର୍ଯ୍ୟ ହେଉ ଯାହା ହେଉ ତାର କାରଣ ହେଉଛି ପାଞ୍ଚଟି କହୁଛି କାରଣ। ତେଣୁ ତଥୈବ ସତି କର୍ତ୍ତାରଂ ଆତ୍ମାନଂ କେବଳ ପୂଜ ପଶ୍ୟତି ଅକୃତ ବୁଦ୍ଧାନ ନ ସ ପଶ୍ୟତି ଦୁର୍ମତି। ଲୋକମାନେ ସାଧାରଣତଃ ଭାବନ୍ତି ଏଇ ଲୋକଟା କଲା ନା ଆଉ ଏଇ ଚାରୋଟି କାର୍ଯ୍ୟକୁ ସେମାନେ ଦେଖିପାରନ୍ତି ନାହିଁ। ତେଣୁ ଭଗବାନ କହୁଛନ୍ତି ସେମାନେ ହେଉଛନ୍ତି ଦୁର୍ମତି, ତାଙ୍କର ବୁଦ୍ଧି ଠିକ୍ ନାହିଁ, ବୁଦ୍ଧିମାନ ନୁହନ୍ତି ସେମାନେ, ବୁଦ୍ଧିହୀନ ସେମାନେ। ତେଣୁ କହନ୍ତି ଏଇ ଲୋକ କଲା, ଏସବୁ କଥା ବହୁତ କଥା ଅଛି, ଆମେ ତାକୁ ଆଲୋଚନା କରିବା ନାହିଁ। ଆମର କଥା ହେଉଛି ଏ ଯେଉଁ କଂସ ମୃତ୍ୟୁବରଣ କଲା ପାପ, ତାର କର୍ମଫଳରେ ସେ ମୃତ୍ୟୁବରଣ କଲା। କିନ୍ତୁ ଅନ୍ୟମାନେ କହିବେ କ'ଣ କୃଷ୍ଣ ହତ୍ୟା କଲେ ତାଙ୍କୁ, କିନ୍ତୁ ଏଠି ଅକୃଟ କହୁଛନ୍ତି ନା ଦିଷ୍ଟିଆ ପାପୁ ହତ କଂସ, କଂସ ଯେଉଁ ମୃତ୍ୟୁବରଣ କଲା କିନ୍ତୁ ଜରାସନ୍ଧ କ'ଣ ଭାବିଲା, ଜରାସନ୍ଧ ଭାବିଲା କୃଷ୍ଣ ହତ୍ୟା କରିଛି, ତେଣୁ ଅଠର ଥର ଆସିବ ଆକ୍ରମଣ କରିବା ପାଇଁ, ଅଠର ଥର ତେଇଶ ଅକ୍ଷୁଣୀ ସୈନ୍ୟ ଆଣିକି ଆସିବ, ପ୍ରତିଥର ତେଇଶ ଅକ୍ଷୁଣୀ ସୈନ୍ୟ ଆଣିକି ଆସିଥିବେ, ସମସ୍ତେ ମୃତ୍ୟୁବରଣ କରୁଥିବେ। ଜରାସନ୍ଧ ଚିନ୍ତା କରିପାରିଲା ନାହିଁ, ନାହିଁ କଂସ ଯେତେ ଚିନ୍ତା କଲା ମଧ୍ୟ ଯଦି କୃଷ୍ଣ ହତ୍ୟା କରିଛନ୍ତି ବୋଲି, କିନ୍ତୁ କଂସ ତାଙ୍କ ଜ୍ୱାଇଁ ଜ୍ୱାଇଁ ଯେଉଁ କାର୍ଯ୍ୟ କରୁଥିଲା ସେଇଟାକୁ ଚିନ୍ତା କଲେ ନାହିଁ, ସେ କାହିଁକି ତାକୁ ପନିସମେଣ୍ଟ ମିଳିଲା ସେଇଟା ବୁଝିପାରିଲେ ନାହିଁ। ସେ ଯେଉଁ ଦେବକୀଙ୍କର ଛଅ ପୁତ୍ରକୁ ହତ୍ୟା କଲେ ସେଇଟାକୁ ସେ ଚିନ୍ତା କଲା ନାହିଁ, ଖାଲି ଗୋଟିଏ କଥା ଚିନ୍ତା କଲା ନା କୃଷ୍ଣ କଂସକୁ ହତ୍ୟା କରି ତାଙ୍କୁ ମୁଁ ହତ୍ୟା କରିବି, ଖାଲି କୃଷ୍ଣ ନୁହଁ ସମସ୍ତ ଯାଦବମାନଙ୍କୁ ହତ୍ୟା କରିବି, ପୃଥିବୀକୁ ଯାଦବ ଶୂନ୍ୟ କରିଦେବି, ଏହି ସଂକଳ୍ପ ନେଇଥିଲା ସେ ଜରାସନ୍ଧ। ସେ ଶକ୍ତିଶାଳୀ ଥିଲା, ସମସ୍ତ ପୃଥିବୀର ଯେତେ ରାଜା ଥିଲେ ସମସ୍ତେ ଯୁଧିଷ୍ଠିର ମହାରାଜଙ୍କ ବଶ୍ୟତା ସ୍ୱୀକାର କରିଥିଲେ, କେବଳ ଜରାସନ୍ଧ ସ୍ୱୀକାର କରିନଥିଲା। ତେଣୁ ଭଗବାନ ଯିବେ ଭୀମ ଏବଂ ଅର୍ଜୁନଙ୍କୁ ନେଇକରି ତା ସହିତ ଯୁଦ୍ଧ କରିବା ପାଇଁ ଯିବେ। ଏ ଦଶମ ସ୍କନ୍ଧରେ ବାସ୍ତରୀ ଅଧ୍ୟାୟରେ ନା ତେସ୍ତରୀ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ, ସେଇଟା ଯାଇକି ଭୀମ ଯାଇ ତାକୁ ହତ୍ୟା କରିବେ, ଏସବୁ କଥା ରହିଛି। ଅଠର ଥର ଆକ୍ରମଣ କରିବେ ମଥୁରା ଉପରେ, କିନ୍ତୁ ଭଗବାନ ମଧ୍ୟ ପଳେଇବେ, ଡରିକି ଲୀଳା କରିବେ। ତେଣୁ ଭଗବାନ ସେ ଯୁଦ୍ଧରୁ ଯେଉଁ ପଳାୟନ କଲେ ତାଙ୍କୁ ନିନ୍ଦା କରାଯାଉନି, ତାଙ୍କୁ ପୂଜା କରାଯାଉଛି। ରଣଚୋର ହିସାବରେ ମନ୍ଦିର ରହିଛି ପଶ୍ଚିମ ଭାରତବର୍ଷରେ ରହିଛି, ତାଙ୍କର ମନ୍ଦିର ରହିଛି ରଣଚୋର ମନ୍ଦିର, ସେ ପୂଜିତ ହେଉଛନ୍ତି। ପ୍ରଭୁ ଆପଣ ବହୁତ ସୁନ୍ଦର, କ୍ଷତ୍ରିୟ ଯେଉଁ ଧର୍ମକୁ ଆପଣ ପାଳନ କଲେ ନାହିଁ ସେଥିପାଇଁ ଆପଣ ବହୁତ ବହୁତ ଭଲ କଲେ। ରଣଚୋର ଯାହା ହିନ୍ଦୀରେ କ'ଣ କହିବେ, ଆମ ଓଡ଼ିଆରେ କହିବା ରଣଚୋର। હિન્દીને છોડવી પહેલાં અમે ચોર ઓડિયાને કહ્યા ચોર. તેણું એ જો રહીચી ભગવાન એભળી લીળા ભગવાનક રહીચી, તેણુ ଅକ୍ରୋଡ଼ ଜାଣିଛନ୍ତି କଂସର ଯେଉଁ ରହିଛି ପୂର୍ବ ଜନ୍ମରେ ସେ ଥିଲା କାଳ ନେମି ଥିଲା ଏସବୁ ରହିଛି, ଭଗବାନ ତ ହତ୍ୟା କରିଥିଲେ, ତେଣୁ ଇଏ କଂସ ବର୍ତ୍ତମାନ ଭଗବାନଙ୍କ ଦ୍ୱାରା ହତ ହେଲା ବେଳେ ସେ ତ କୁହାଯାଉନି, କାରଣ ପାପ ହତ କଂସ, ତାର ପାପରେ ସେ ହତ୍ୟା ହେଲା, ମୃତ୍ୟୁବରଣ କଲା ତା ପାପରେ. ଭଗବାନ ହତ୍ୟା ଭଗବାନ କାହାକୁ କିଛି କରନ୍ତି ନାହିଁ, ନା ଦତ୍ତେ କଷ୍ଟ ପାପଂ ନା ଚେବ ସୁକୃତିଙ୍କୁ ଅଜ୍ଞାନ ନା ବୃତ ଜ୍ଞାନ ତେନ ମୁହନ୍ତି ଜନ୍ତବ, ଭଗବାନ କାହାର କ'ଣ ପୁଣ୍ୟକର୍ମର ଫଳ ନିଅନ୍ତି ନାହିଁ କି ପାପକର୍ମ ଫଳ ଭୋଗ କରନ୍ତି ନାହିଁ, ସେମାନେ ନିଜେ ନିଜରେ କର୍ମ ଫଳ ଭୋଗ କରନ୍ତି. ତେଣୁ ଇଏ ଯେଉଁ ମୃତ୍ୟୁବରଣ କଲା ଭଗବାନଙ୍କ ହାତରେ ମୃତ୍ୟୁକରଣ କଲା ମଧ୍ୟ, କିନ୍ତୁ ଭଗବାନ ସେଥିପାଇଁ ଦାୟୀ ନୁହନ୍ତି, ସେ ପାପ ତା ପାପରୁ ସେଇଟା ହେଲା, ଏଇଟା ଅକ୍ରୂର କହୁଛି. ଦିଷ୍ଟିଆ ପାପ ହତ କଂସ, ତେଣୁ ସାନୁଗୋ ବା ମିଦଂ କୁଳମ, ତାର ଆଠ ଜଣ ଭାଇ ଥିଲେ. ଏ କଂସ ହେଉଛନ୍ତି ଯେଉଁ ଉଗ୍ରସେନଙ୍କ ପୁତ୍ର, ପ୍ରକୃତରେ ଉଗ୍ରସେନଙ୍କ ପୁତ୍ର ସେ ନୁହଁଥିଲେ, ସେ ଜଣେ ଥିଲେ ଅସୁର ରାକ୍ଷସ ଦୁର୍ମିଳ, ବୋଧେ ଦୁର୍ମିଳଙ୍କ ପୁତ୍ର ଥିଲେ. ଦୁର୍ମିଳ ଭୁଲରେ ମାନେ ଛଦବେଶରେ କଂସ ବେଶ ଧାରଣ କରିକି ତାଙ୍କ ପତ୍ନୀ ସହିତ ସାଙ୍ଗ କରିଥିଲେ, ଯାହାଫଳରେ କି କଂସ ଜାହାଜ ହେଇଥିଲେ ଉଗ୍ରସେନଙ୍କ ରୂପ ଧାରଣ କରିକିରି. କିନ୍ତୁ ଉଗ୍ରସେନଙ୍କର ଆଉ ଆଠ ଜଣ ପୁତ୍ର ଥିଲେ, ସାନୁଗ ବୋଲି କୁହାଯାଉଛି, ଆଠ ଜଣ ପୁତ୍ର, ଏମାନେ ତାଙ୍କର କଂସର ଭାଇ, ସାନ ଭାଇ ସାନୁଗ, ତେଣୁ ଏମାନେ ମଧ୍ୟ ଭଗବାନଙ୍କୁ ହତ୍ୟା କରିଥିଲେ. ଆମେ ବର୍ଣ୍ଣନା କରିସାରିଛୁ ଆ ପୂର୍ବରୁ କଂସବଧ ଯେଉଁ ହେଉଥିଲା ଦଶମ ସ୍କନ୍ଧ 42 ଅଧ୍ୟାୟରେ, 43-44 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ସେଇଟା 44 ଅଧ୍ୟାୟରେ ମଧ୍ୟ ହତ୍ୟା ହେଲେ ନା କ'ଣ 43 ଅଧ୍ୟାୟରେ, ଯାହା ବି ହେଉ ସେଇଠି ବର୍ଣ୍ଣନା କରାଯାଇଛି. ଭଗବାନ ଯେତେବେଳେ କୃଷ୍ଣ ଏବଂ ବଳରାମ ଅଷ୍ଟମଲ୍ଲ ଥିଲେ, ପ୍ରସିଦ୍ଧ ଅଷ୍ଟମଲ୍ଲ, କିନ୍ତୁ ପାଞ୍ଚ ଜଣ ମଲ୍ଲ ଯେତେବେଳେ ମୃତ୍ୟୁବରଣ କଲେ ଭଗବାନ ଦ୍ୱାରା, କୃଷ୍ଣ ଏବଂ ବଳରାମ ଜଣେ ଜଣେ କରି ଗୋଟିଏ ଗୋଟିଏ କରି ବିଦା ତାକୁ ହତ୍ୟା କଲେ, ଏସବୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି. ମଲା ପରେ ଆଉ ଯେଉଁ ତିନି ଜଣ ଥିଲେ, ଆଉ ଯେତେ ମଲ୍ଲ ଥିଲେ, ବହୁତ ମଲ୍ଲ ଥିଲେ, ସବୁ ପାଚେରୀ ଡେଇଁକି ଧାଇଁଲେ ପ୍ରାଣ ରକ୍ଷା କରିବା ପାଇଁ, ପାଚେରୀ ଡେଇଁକି ଧାଇଁଲେ, ନହେଲେ କଂସ ପୁଣି ଜଣଙ୍କୁ ପୁଣି ତାଙ୍କୁ ଜବରଦସ୍ତି ଆଣିକି ପୁଣି ଯୁଦ୍ଧ କରାଇବ, ମଲ୍ଲ ଯୁଦ୍ଧ ଆଉ ରହିଲେ ନାହିଁ. ପାଞ୍ଚଟି ମଲ୍ଲ ମୃତ୍ୟୁବରଣ କଲା ପରେ ସବୁ ଧାଇଁଲେ, ଆଉ କେହି ରହିଲେ ନାହିଁ. ତେଣୁ କଂସର ଯେଉଁ ଭାଇ ଥିଲେ, ଆଠ ଜଣ ଭାଇ, ସେମାନେ ଆସିଗଲେ ଯୁଦ୍ଧ କରିବା ପାଇଁ କଂସ ସହିତ, କୃଷ୍ଣ ସହିତ. କିନ୍ତୁ ବଳରାମ ତାଙ୍କୁ ସବୁ ହତ୍ୟା କରିଥିଲେ, ଆଠ ଜଣ ଭାଇକୁ ବଳରାମ ହତ୍ୟା କରିଥିଲେ, କଂସ କୃଷ୍ଣ ପାଖକୁ ସେ ଯାଇନାହାନ୍ତି, ବଳରାମ କାହିଁକି ତା ପୂର୍ବରୁ ରହିଛି, ସେମାନେ ସବୁ ଥିଲା ଥିଲେ ତାଙ୍କ ପୂର୍ବ ଜନ୍ମ ସବୁ ରହିଛି, କ'ଣ ସବୁ ଥିଲା ତାଙ୍କ ପୂର୍ବ ଜନ୍ମରେ ଏଇଟା ବର୍ଣ୍ଣନା କରାଯାଇଛି ଗର୍ଗ ସଂହିତାରେ. ଏମାନେ ଥିଲେ କିଏ ନା, ଅଳକାପୁରୀରେ ଜଣେ ଯକ୍ଷ ଥିଲେ, ତାଙ୍କ ନାଁ ହେଉଛି ଦେବଯକ୍ଷ, ସେ ଜଣେ ଶିବଜୀଙ୍କର ଭକ୍ତ ଥିଲେ. ତାଙ୍କର ଆଠ ଜଣ ପୁତ୍ର ଥିଲେ, ଏହି ପୁତ୍ର, ଏଇ ଯେଉଁ ଆଠ ଜଣ ଭାଇ କଂସର ଭାଇ ହେଇଛନ୍ତି, ସେ ଥିଲେ, ତାଙ୍କର ଆଠ ପୁତ୍ର ଥିଲେ. ତାଙ୍କ ନାଁ ମଧ୍ୟ ରହିଛି ଦେବକୁଟ, ମହାଗିରି, ଗଣ୍ଡ, ଦଣ୍ଡ, ପ୍ରଚଣ୍ଡ, ଖଣ୍ଡ, ଅଖଣ୍ଡ, ପୃଥୁ, ଏଇ ଆଠ ଜଣ ଥିଲେ ତାଙ୍କ ପୁତ୍ର. ତେଣୁ ସେ ଶିବ ଭକ୍ତ ଥିଲେ, ଦେବଦକ୍ଷ ଶିବଙ୍କର ପୂଜା କରିବା ପାଇଁ ତାଙ୍କୁ ପଠାଇଥିଲେ ମାନସ ସରୋବରରୁ ପଦ୍ମ ଆଣିବା ପାଇଁ, ତେଣୁ ଆଣିବା ପାଇଁ ଯାଇଥିଲେ. ସେ ପଦ୍ମ ବହୁତ ସୁବାସ ତାର ରହିଛି, କିଏ ସୁବାସ ରହିଛି ନ ଶୁଙ୍ଘିଲେ ମଧ୍ୟ ସେ ମନକୁ ଆସିବ ବାସନାଟା, କିନ୍ତୁ ତଥାପି ସେ ନାକରେ ଲଗେଇ ଶୁଙ୍ଘିଲେ, ତେଣୁ ଶିବଜୀଙ୍କର ଆଉ ପୂଜା କରିବା ପାଇଁ ଯୋଗ୍ୟ ହେଲା ନାହିଁ ସେଇଟା. ତେଣୁ ତାଙ୍କର ପିତା ତାଙ୍କୁ ଅଭିଶାପ ଦେଇଥିଲେ, ସେଇଠି ସେ ତିନି ଜନ୍ମ ଧରି ସେ ଅସୁର ହୋଇଥିଲେ. ଏଇ ବର୍ତ୍ତମାନ ଏଇ ଜନ୍ମରେ ସେ ବଳରାମଙ୍କ ଦ୍ୱାରା ମୃତ୍ୟୁବରଣ କରି ସେ ଉଦ୍ଧାର ପାଇଲେ, ଏସବୁ କଥା ଗର୍ଗ ସଂହିତାରେ ବର୍ଣ୍ଣନା କରାଯାଇଛି. ସବୁ ଅସୁରମାନେ ତାଙ୍କ ପୂର୍ବ ଇତିହାସ ସବୁ ରହିଛି ଗର୍ଗ ସଂହିତାରେ ବର୍ଣ୍ଣନା କରାଯାଇଛି, ଏବଂ ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ସବୁ ବର୍ଣ୍ଣନା କରାଯାଇଛି. ତେଣୁ ଏଇ ଯେଉଁ ସାନୁଗୋ ବାମ ଇଦଂ କୁଳମ, ବାମ ଦୁଇ ଜଣଙ୍କୁ ସମ୍ବୋଧନ କରି କହୁଛନ୍ତି କୃଷ୍ଣ ଏବଂ ବଳରାମ, ଇଦଂ କୁଳମ, ଇଦଂ କୁଳମ ଯଦୁକୁଳ, ଏଇ କୁଳ ଯଦୁକୁଳରେ ଆସୁଛନ୍ତି ଏମାନେ ସବୁ. ତେଣୁ ଇଦଂ କୁଳ ଯଦୁକୁଳ ହେଉଛି ବହୁତ ପ୍ରଶଂସନୀୟ କୁଳ, ଯଦୁବଂଶ, ଯଦୁବଂଶରେ ଇଏ ହେଉଛନ୍ତି ଯଯାତି ମହାରାଜଙ୍କର ପାଞ୍ଚ ପୁତ୍ର ଥିଲେ. ଯଯାତି ମହାରାଜଙ୍କ ଇତିହାସ ରହିଛି, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି. ଯଯାତି ମହାରାଜ ଯେ ବିବାହ କରିଥିଲେ କ୍ଷତ୍ରିୟ ହେଲେ ମଧ୍ୟ ସେ ବିବାହ କରିଥିଲେ ଦେବଯାନୀକୁ, ବ୍ରାହ୍ମଣଙ୍କର କନ୍ୟାଙ୍କୁ, କାହିଁକି ନା ତାର ମଧ୍ୟ ଇତିହାସ ରହିଛି, ଇତିହାସ ରହିଛି. ଆମେ କହି ବହୁତ ଥର କହିଛେ ଏଇଠି ଏଇ କଥା, ଯାହା ହେଉ, ତେଣୁ ଏଇ ଯେଉଁ ରହିଥିଲେ ଦେବଯାନୀ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା,
ଦେବଯାନୀ ପୃଥିବୀର ସବୁଠାରୁ ଶ୍ରେଷ୍ଠ ବିଦ୍ୱାନ ବ୍ୟକ୍ତିଙ୍କର କନ୍ୟା ସିଏ ଦେବଯାନୀ। ଭଗବତ ଗୀତାରେ ଭଗବାନ କହିଲେ କବିନା ଉଷନା କବି, ବିଦ୍ୱାନ ମାନଙ୍କ ଭିତରେ ମୁଁ ହେଉଛି ଉଷନା ବା ଶୁକ୍ରାଚାର୍ଯ୍ୟ। ଏତେ ବିଦ୍ୱାନ ବ୍ୟକ୍ତି ତାଙ୍କ ପାଖରେ ଯେଉଁ ଜ୍ଞାନ ଅଛି ଦେବତାମାନଙ୍କର ଗୁରୁ ବୃହସ୍ପତିଙ୍କ ପାଖରେ ନଥିଲା। ସେ କ'ଣ ସେ ଯେଉଁ ରହିଛି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଜାଣିବା ପାଇଁ କିଏ ବୃହସ୍ପତି ପଠାଇଲେ ତାଙ୍କ ପୁତ୍ର କଚକୁ ପଠାଇଲେ, କଚକୁ ପଠାଇଲେ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଶିକ୍ଷା କରିବା ପାଇଁ। ଗୁରୁ ଇଏ ହେଉଛି ବ୍ରାହ୍ମଣର କର୍ତ୍ତବ୍ୟ ହେଉଛି ଲିବରାଲ, ବ୍ରାହ୍ମଣ ହେଉଛି କହିଲେ ବହୁତ ସେମାନେ ଉଦାର, ତାହାର ବିପରୀତ ହେଉଛି କୃପଣ, ସେମାନେ ବହୁତ ନ୍ୟାରୋ ମାଇଣ୍ଡେଡ଼। କୃପଣ ଉଦାହର କହିଲେ ଶତ୍ରୁ ଆସିଲେ ମଧ୍ୟ ତାକୁ ସମ୍ମାନିତ କରିବେ, ଉପଯୁକ୍ତ ସମ୍ମାନ କରିବେ, ଇଏ ହେଉଛି ବ୍ରାହ୍ମଣ କର୍ତ୍ତବ୍ୟ। ଦ୍ରୋଣାଚାର୍ଯ୍ୟ, ଦ୍ରୋଣାଚାର୍ଯ୍ୟ ଜାଣିଛନ୍ତି ଦ୍ରୁପଦଙ୍କ ସହିତ ତାଙ୍କର ଶତ୍ରୁ ସାଙ୍ଗ ଥିଲେ, ପୁଣି ମିତ୍ରକୁ ପୁଣି ଶତ୍ରୁରେ ପରିଣତ ହୋଇଯାଇଥିଲେ, ଏ ବହୁତ ବଡ଼ ଘଟଣା ରହିଛି। ଯାହା ହଉ ସେଥିପାଇଁ ଦ୍ରୁପଦ ଯଜ୍ଞ କରିଥିଲେ, ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରିବା ପାଇଁ ଗୋଟେ ପୁତ୍ର ପାଇବା ପାଇଁ ସେ ଯଜ୍ଞ କରିଥିଲେ। ସେ ଯଜ୍ଞରେ ଆସିଥିଲେ ଧୃଷ୍ଟଦ୍ୟୁମ୍ନ ଏବଂ ଦ୍ରୌପଦୀ, ଦୁଇ ଜଣ ଯାକ ଆସିଥିଲେ। ଧୃଷ୍ଟଦ୍ୟୁମ୍ନକୁ ପଠାଇଥିଲେ ସିଏ ତାଙ୍କ ପାଖରେ ଶିକ୍ଷା କରିବା ପାଇଁ, ଦ୍ରୋଣାଚାର୍ଯ୍ୟଙ୍କ ପାଖରେ ଶିକ୍ଷା କରିବା ପାଇଁ, ଏବଂ ଦ୍ରୋଣାଚାର୍ଯ୍ୟ ଜାଣିଛନ୍ତି ଇଏ ମୋତେ ହତ୍ୟା କରିବା ପାଇଁ ଜନ୍ମ ହୋଇଛି, ତଥାପି ଶିକ୍ଷା ଦେଲେ। ଏ କଥା କ'ଣ ଭଗବତ ଗୀତା ଆରମ୍ଭରେ ଦୁର୍ଯ୍ୟୋଧନ ତାଙ୍କ ଗୁରୁଙ୍କୁ ସେହିଭଳି ଭାବରେ କହିଛନ୍ତି, ଯେଉଁ କହିଲେ ପଶ୍ୟତାଂ ପାଣ୍ଡୁପୁତ୍ରାଣାଂ ଆଚାର୍ଯ୍ୟ ମହାତିଚଂ ବିଉଢ଼ ଦ୍ରୁପଦ ପୁତ୍ରାଣାଂ ତବ ଶିଷ୍ୟଣ ଧୀମତା। ଯେଉଁ କହିଲେ ଦେଖନ୍ତୁ ଗୁରୁଦେବ ପାଣ୍ଡୁପୁତ୍ରମାନଙ୍କୁ ଦେଖନ୍ତୁ ଏବଂ ତମ ଆପଣଙ୍କ ଶିଷ୍ୟଙ୍କୁ ଦେଖନ୍ତୁ, ଧୀମତା ବୁଦ୍ଧିମାନ, ସିଏ ବୁଦ୍ଧିମାନ କହିବାର ଉଦ୍ଦେଶ୍ୟ ଥିଲା। କିଷ୍ଣ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, କହିବାର ଉଦ୍ଦେଶ୍ୟ ଥିଲା ଆପଣ ହେଉଛନ୍ତି ବୁଦ୍ଧିହୀନ, ଆପଣ ହେଉଛନ୍ତି ମୂର୍ଖ, କିନ୍ତୁ ସିଏ ହେଉଛନ୍ତି ଚାଲାକ, କାହିଁକି ନା ସିଏ ଆପଣଙ୍କର ଶିକ୍ଷା କରିବା ପାଇଁ ଆସିଛନ୍ତି, ଆପଣଙ୍କୁ ହତ୍ୟା କରିବେ, ତଥାପି ଆପଣ ତାଙ୍କୁ ଦେଇଦେଲେ, ଜ୍ଞାନ ଦେଇଦେଲେ। ତେଣୁ ଶୁକ୍ରାଚାର୍ଯ୍ୟ ମଧ୍ୟ ସେହିଭଳି ଭାବରେ ତାଙ୍କୁ ଜ୍ଞାନ ଦେଉଥିଲେ, ସବୁ ଶିକ୍ଷା ଦେଉଥିଲେ, କିନ୍ତୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦେଉନଥିଲେ। ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦେଉନଥିଲେ, କିନ୍ତୁ ଅସୁରମାନେ ସବୁବେଳେ ଚିନ୍ତା କରୁଛନ୍ତି, ଇଏ କାହିଁକି ଆସିଲା, ଦେବତାମାନଙ୍କ ପୁଅ କାହିଁକି ଆସିଛି, ଇଏ ବୃହସ୍ପତିଙ୍କ ପୁତ୍ର ଆମଠୁ ଶିକ୍ଷା ନେଇଯିବ ପାଇଯିବ, ଏଇଭଳି ଭାବରେ ତାଙ୍କର ଭୟ ରହିଛି। ତେଣୁ ସବୁବେଳେ ଚେଷ୍ଟା କରୁଥିଲେ ତାକୁ ହତ୍ୟା କରିବା ପାଇଁ। ଯେତେ ଥର ତାକୁ ହତ୍ୟା କରିବା ପାଇଁ ଚେଷ୍ଟା କରିଛନ୍ତି ସେତେ ଥର ତାକୁ ଶୁକ୍ରାଚାର୍ଯ୍ୟ ଜୀବନଦାନ ଦେଇଦେଉଥିଲେ, ଜାଣିଛନ୍ତି ସିଏ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର। ତେଣୁ ଗୋଟାଏ ଥର କ'ଣ କଲେ, ତାକୁ ପେଷିକିରି ଯେଉଁ ପାଉଡ଼ର କରିଦେଇକିରି ତାକୁ ସର୍ବତ କରିକି ଦେଇଦେଲେ ଶୁକ୍ରାଚାର୍ଯ୍ୟଙ୍କୁ, ମହାଭାରତରେ ବର୍ଣ୍ଣନା କରାଯାଇଛି। ଶୁକ୍ରାଚାର୍ଯ୍ୟ ପାନ କରିଦେଲେ, ତାପରେ ଦେଖିଲେ ଯେତେବେଳେ କଚ ଦେଖିଲେ, ଏ ତାଙ୍କର କନ୍ୟା କିଏ ଦେବଯାନୀ ଦେଖିଲେ କଚ ଫେରୁନାହାନ୍ତି, କଚଙ୍କ ପ୍ରତି ସେ ବହୁତ ତାଙ୍କ ପ୍ରେମ ଉଦ୍ରେକ ହୋଇଯାଇଛି, ଭଲ ପାଉଛନ୍ତି। ତେଣୁ ଯେତେବେଳେ ଆସିଲେ ନାହିଁ ତାଙ୍କର ଚିନ୍ତା ପଡ଼ିଗଲା, ପଚାରିଲେ ପିତାଙ୍କୁ କାହିଁ ଆସିଲେ ନାହିଁ କଚ। ତେଣୁ ପିତା ଧ୍ୟାନରେ ବସି ଜାଣିପାରିଲେ, ଆରେ ମୋହର ପେଟ ଭିତରେ ପଡ଼ିଛି, ଡାଇଜେଷ୍ଟ ହୋଇଯାଇଛି। ତେଣୁ ସେ ପୁଣି ତାଙ୍କୁ ବଞ୍ଚାଇଦେଲେ, ସେଇଠୁ ତାଙ୍କୁ ବଞ୍ଚାଇଦେଲେ, ମନ୍ତ୍ର ପାଠ କଲେ ଏଭଳି ଭାବରେ। ମନ୍ତ୍ର ଯେଉଁ ରହିଛି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ରରେ ତାକୁ ବଞ୍ଚାଇଦେଲେ, କିନ୍ତୁ ସେ ବଞ୍ଚିଗଲା ମାନେ ସେ ବାହାରିବେ, ସେ ମୃତ୍ୟୁବରଣ କରିବେ, ଇଏ ମୃତ୍ୟୁବରଣ କରିବେ ନା, ସେ ବାହାରିକି ଆସିଲା ମାନେ ତାଙ୍କ ଶରୀରକୁ ଫାଡ଼ିକିରି ଆସିବେ। ତେଣୁ ସେ ତାଙ୍କୁ ସେଇଠି ଶିକ୍ଷା ଦେଲେ, ଏ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ତାକୁ ପ୍ରଦାନ କଲେ, ସେଇଠି ଦେଲେ ନ ଦେଉନଥିଲେ ସିଏ। ତେଣୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ସେ ପ୍ରାପ୍ତ ହୋଇକରି ତାଙ୍କ ଶରୀର ବିଦୀର୍ଣ୍ଣ କରି ଯେତେବେଳେ ଆସିଲେ ପୁଣି ତାଙ୍କୁ ବଞ୍ଚାଇଦେଲେ, ଶୁକ୍ରାଚାର୍ଯ୍ୟଙ୍କୁ ମଧ୍ୟ ବଞ୍ଚାଇଦେଲେ ସିଏ। ବର୍ତ୍ତମାନ ତାଙ୍କର ଶିକ୍ଷା ପୂର୍ଣ୍ଣ ହୋଇଗଲା, ବର୍ତ୍ତମାନ ସେ ଫେରିବା ପାଇଁ ବସିଛନ୍ତି। ସେତେବେଳେ ଦେବଯାନୀ କହିଲେ, ମୁଁ ତୁମକୁ ବିବାହ କରିବି, ଠିକ ନା, ତୁମ ଗୁରୁଙ୍କର କନ୍ୟାମାନେ ମୋର ଭଉଣୀ, ତେଣୁ ମୁଁ ତୁମକୁ ବିବାହ କରିବି ନାହିଁ। ଯେତେବେଳେ କହିଦେଲେ ଦେବଯାନୀ ଅଭିଶାପ ଦେଇଥିଲେ, ଦେବଯାନୀ ଅଭିଶାପ ଦେଇଦେଲେ, ତୁମେ ଯେଉଁ ମନ୍ତ୍ର ପାଇଲ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ସେଇଟା ତୁମେ ଭୁଲିଯିବ। ତେଣୁ କଚ ତାଙ୍କୁ ଅଭିଶାପ ଦେଲେ, ତୁମେ ଯେଉଁ ଆଉ କୌଣସି ବ୍ରାହ୍ମଣକୁ ବିବାହ କରିପାରିବ ନାହିଁ, ଇଏ ହେଉଛି କାରଣ। ସେଇଥିପାଇଁ ଏ ଯେଉଁ ଦେବଯାନୀ ଏବଂ ଯେଉଁ ରହିଛନ୍ତି ବୃଷପର୍ବା, ଅସୁର ସମ୍ରାଟ ଥିଲେ, ଅସୁର ରାଜା ଥିଲେ ବୃଷପର୍ବା, ତାଙ୍କର କନ୍ୟା ଥିଲେ ଶୁକ୍ରାଚାର୍ଯ୍ୟ, କ'ଣ ଶର୍ମିଷ୍ଠା, ଶର୍ମିଷ୍ଠା ଏବଂ ଦେବଯାନୀ ବହୁତ ଦୋସ୍ତି ଥିଲା, ତାଙ୍କର ବନ୍ଧୁତା ଥିଲା। ଗୋଟେ ଥର ସ୍ନାନ କରୁଛନ୍ତି ରାଜ ଉଦ୍ୟାନରେ ସ୍ନାନ କରୁଛନ୍ତି, ଉଲଗ୍ନ ହେଇ ସ୍ନାନ କରୁଥିଲେ, ସେ ସମୟରେ ଶିବଜୀ ଆସିବାର ଦେଖିଲେ। ଶିବଜୀ ଆସୁଛନ୍ତି, ସେ ସାଙ୍ଗେ ସାଙ୍ଗେ ତରତର ହେଇକି ଉଠିକରି ଲୁଗା ପିନ୍ଧିବା ପାଇଁ ବସିଲେ। ସେଇ ସମୟରେ ବଦଳିଗଲା, ଗୋଟେ ଏକା ସାଇଜ୍ର ଥିଲା ବୋଧେ ଲୁଗା ପିନ୍ଧିଥିଲେ ଦୁଇ ଜଣ ଯାକ ଦେବଯାନୀ, ବହୁତ ବନ୍ଧୁତା ଥିଲା। ତେଣୁ ଏକାଭଳି ଲୁଗା ଦୁଇ ଜଣ ଯାକ ପିନ୍ଧିଥିଲେ, ଶାଢ଼ୀ ପିନ୍ଧିଥିଲେ। ତେଣୁ ଦେବଯାନୀ ଯେତେବେଳେ ଶର୍ମିଷ୍ଠା ପିନ୍ଧିଦେଲେ, ସେ ଭୁଲରେ ଦେବଯାନୀଙ୍କର ଲୁଗାଟାକୁ ପିନ୍ଧିଦେଲେ। ହଁ, ଦେବଯାନୀ ଜାଣିପାରିଲେ, ଆରେ ଏଇଟା ମୋ ଲୁଗାଟା ପିନ୍ଧିଲା କି ଦେଖ, ତାକୁ ବହୁତ ପ୍ରକାର ଗାଳି ଦେଲେ, ଅପମାନ କଲେ। ସେ ରାଜକନ୍ୟା ଆଉ ଇଏ ସହିବେ କ'ଣ କଲେ, ତାର ଅନ୍ୟମାନେ ଯେଉଁ ଥିଲେ ସଖୀମାନେ ବା ଯେଉଁ ଦାସୀମାନେ ଥିଲେ, ତାକୁ ସବୁ ଧରିକିରି ଆକୁ ସେଇ ଉଲଗ୍ନ ଅବସ୍ଥା ନେଇ ପକେଇଦେଲେ। ଗୋଟେ ଶିବଜୀ ଚାଲିଗଲେ, ଶିବଜୀ ଚାଲିଗଲେ, ଶିବଜୀ ଏପଟକୁ ରକ୍ଷା କରିନାହାନ୍ତି। ହଁ, ତେଣୁ ଇଏ କ'ଣ କଲେ, ସେ ଗୋଟେ କୂଅଟେ ଥିଲା ସେଇ ପାଖରେ, ସେ କୂଅରେ ପକେଇଦେଇ ପଳେଇଲେ। ନବମ ସ୍କନ୍ଧରେ ଏସବୁ କଥା ଆସିବ, ଆମର ମଧ୍ୟ ଭାଗବତ ଯେଉଁ ଚାଲିଛି ସେଥିରେ ଆସିବେ କଥା। ଏଇ ଚନ୍ଦ୍ରବଂଶରେ ଏସବୁ କଥା ଆସିବ। ତେଣୁ ଯେତେବେଳେ ସେହି ସମୟରେ ଦୈବକ୍ରମେ ଯଯାତି ମହାରାଜ ଯାଉଥିଲେ, ଶିକାର କରୁଥିଲେ, ତାଙ୍କୁ ତୃଷା ହେଲା, ଶୋଷ ହେଲା। ତେଣୁ ସିଏ ଆସି ଯେତେବେଳେ ସେ କୂଅ ପାଖରେ ପହଞ୍ଚିଲେ, ଦେଖିଲା ବେଳକୁ ଉଲଗ୍ନ ହେଇକି ଗୋଟେ କନ୍ୟାଟେ ପଡ଼ିଛି ରହିଛି ତା ଭିତରେ। ତେଣୁ ସେ ତାଙ୍କର ଉତ୍ତରକୁ ପକେଇଲେ, ସେ ଉତ୍ତର ପରିଧାନ କରି ହାତରୁ ତାଙ୍କୁ କାଢ଼ିଦେଲେ। କାଢ଼ିଦେଲା ପରେ ସେ କହିଲେ, ତୁମେ ମୋ ଯେଉଁ ହାତକୁ ଗ୍ରହଣ କର, ପାଣି ଗ୍ରହଣ କଲ, ତୁମେ ମୋତେ ତୁମେ ବିବାହ କରିବ। ତେଣୁ ତାପରେ ଯେତେବେଳେ ଜାଣିଲେ ଯଯାତି ମହାରାଜ ଯେ ସିଏ ହେଉଛନ୍ତି ବ୍ରାହ୍ମଣ କନ୍ୟା, ଏଇଟା ହେଉଛି ପ୍ରତିଲୋମ ବିବାହ ହେବ। ହଁ, ଅନୁଲୋମ ବିବାହ, ପ୍ରତିଲୋମ ବିବାହ ଦୁଇଟିକାର ରହିଛି। ଜଣେ ନୀଚ କୂଳର ପୁରୁଷ ଉଚ୍ଚ କୂଳର ପତ୍ନୀ କନ୍ୟାକୁ ବିବାହ କରିପାରିବେ ନାହିଁ, ଏଇଟା ହେଉଛି ପ୍ରତିଲୋମ ବିବାହ। କିନ୍ତୁ ଉଚ୍ଚ କୂଳର ପୁରୁଷ ନୀଚ କୂଳର ସ୍ତ୍ରୀକୁ ମଧ୍ୟ, ଝିଅ କନ୍ୟାକୁ ମଧ୍ୟ ବିବାହ କରିପାରିବ। କିନ୍ତୁ ଏଇଟା ଯେତେ ପ୍ରତିଲୋମ ବିବାହ ହେଇଗଲା, ତେଣୁ ଇଏ କହିଲେ ସେ କଥା, ଏଇ ଘଟଣାଟି କହିଲେ ସେଠି। ତେଣୁ ଯାହା ହଉ, ତେଣୁ ସିଏ ପଳେଇ ଯାଇଛି। ଦେବଯାନୀ ଯେତେବେଳେ ଉଦ୍ଧାର ପାଇଗଲେ, ପିତାଙ୍କ ପାଖରେ କାନ୍ଦି କାନ୍ଦି କହିଲେ, ଆମେ ଆମେ ରହିବାନି, ସବୁ ପଳେଇଗଲେ। ଶୁକ୍ରାଚାର୍ଯ୍ୟ ମଧ୍ୟ ଧରିଲେ, ତାଙ୍କ ବ୍ୟାଗେଜ୍ ବନ୍ଦ ପ୍ୟାକିଂ କରିକି ଚାଲିଲେ ସବୁ। ତେଣୁ ଏ କଥା ଯେତେବେଳେ ଖବର ମିଳିଗଲା ବିଶ୍ୱପର୍ବାଙ୍କୁ, ବିଶ୍ୱପର୍ବା ଧାଇଁ ଧାଇଁକି ଆସିଲେ ତାଙ୍କ ପଛରେ, ଗୁରୁଦେବ କ୍ଷମା କରନ୍ତୁ, କ୍ଷମା କରନ୍ତୁ, କ୍ଷମା କରନ୍ତୁ ହେଇକିରି ବହୁତ ପ୍ରକାର ପ୍ରାର୍ଥନା କଲେ। ଶୁକ୍ରାଚାର୍ଯ୍ୟ କହିଲେ, ମୋର କନ୍ୟାକୁ ଯଦି ତୁମେ ସନ୍ତୁଷ୍ଟ କରିଦେବ, ତାହେଲେ ମୁଁ ରହିବି, ନହେଲେ ନାହିଁ। ତେଣୁ ବୃଷଭର ପଚାରିଲେ, ଝିଅ କ'ଣ ତୁ ଚାହୁଁଛୁ କହ, ମୁଁ ତୋର ଇଚ୍ଛାକୁ ମୁଁ ପୂରଣ କରିବି। ନା, ମୁଁ ଚାହୁଁଛି ମୁଁ ଯେଉଁଠି ବିବାହ ହେବି, ତୁମର କନ୍ୟା ସେଇଠି ମୋର ଦାସୀ ହେଇକି ଆସିବ, ରାଜକନ୍ୟା ଦାସୀ ହେବ। କିନ୍ତୁ ରାଜି ହେଲେ, ଶର୍ମିଷ୍ଠା ମଧ୍ୟ ରାଜି ହେଇଥିଲେ। ତେଣୁ ଯେତେବେଳେ ବିବାହ ହେଲା ଯଯାତି ମହାରାଜଙ୍କ ସହିତ ଦେବଯାନୀଙ୍କର, ସେତେବେଳେ କଣ୍ଡିସନ ରଖାହେଇଥିଲା ଯେ ତୁମେ ଶର୍ମିଷ୍ଠାଙ୍କ ସଙ୍ଗ କରିବ, ଶର୍ମିଷ୍ଠା ଦାସୀ ହେଇକି ଯିବେ, ତାଙ୍କ ସଙ୍ଗ କରିବ ନାହିଁ। କିନ୍ତୁ ଶର୍ମିଷ୍ଠା ଯେତେବେଳେ ପ୍ରାର୍ଥନା କଲେ ପୁତ୍ର ପ୍ରାପ୍ତ ପାଇଁ, ଯଯାତି ମହାରାଜ ପ୍ରାର୍ଥନା କଲେ, ଯଯାତି ମହାରାଜ ତାଙ୍କ ସଙ୍ଗ କରିକି ତିନୋଟି ସନ୍ତାନ ଜାତ କରିଥିଲେ। ଆଙ୍କର ରହୁଛି ଦୁଇଟି ପୁତ୍ର ହେଇଥିଲେ, ଯଦୁ ତୁର୍ବସୁ, ଜ୍ୟେଷ୍ଠ ପୁତ୍ର ହେଉଛି ଯଦୁ। ଏ ଯଦୁବଂଶରେ ଭଗବାନ ଆସୁଛନ୍ତି, ଯଦୁବଂଶରେ ଭଗବାନ ଆସୁଛନ୍ତି। କିନ୍ତୁ ଆଉ ଯେଉଁ ସବୁ ବଂଶ ରହିଛି ତୁର୍ବସୁ, ତାଙ୍କର ଶର୍ମିଷ୍ଠାଙ୍କର ଥିଲେ ତିନି ପୁଅ, ସେମାନେ ଅନୁ, ଦ୍ରୁହ ଏବଂ ପୁରୁ। ପୁରୁ ବଂଶରେ ଆସୁଛନ୍ତି ପାଣ୍ଡବମାନେ, ଏସବୁ କଥା ରହିଛି। ତେଣୁ ଇଏ ଯେତେବେଳେ ଶର୍ମିଷ୍ଠା ଜାଣିଲେ, ଏ ଯେତେବେଳେ ଜାଣିଲେ ଦେବଯାନୀ ଯେ ତାଙ୍କର ସ୍ୱାମୀ ତାଙ୍କୁ ବାରଣ କଲା, ମଧ୍ୟ ତାଙ୍କ ସହିତ ସଙ୍ଗ କରି ତିନି ପୁତ୍ରରୁ ଯାତ କରିଛନ୍ତି, ସେମାନେ ସେ ପଳେଇଗଲେ ପିତାଙ୍କ ପାଖକୁ, ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ପଳେଇଗଲେ। ତାଙ୍କ ପଛେ ପଛେ ଯଯାତି ମହାରାଜ ଧାଇଁଥିଲେ। ହଁ, ଯେତେବେଳେ ଶୁକ୍ରାଚାର୍ଯ୍ୟ ଜାଣିଲେ କଥା, ତାଙ୍କୁ ଅଭିଶାପ ଦେଲେ, ତୁମେ ଅକାଳ ବାର୍ଦ୍ଧକ୍ୟ ତୁମକୁ ପ୍ରାପ୍ତ ହୁଅ। ତାପରେ ଯେତେବେଳେ ସେ ପ୍ରାର୍ଥନା କଲେ, ସେ କହିଲେ, ତୁମେ ଯେଉଁ ରହିଛି ତୁମର ଏଇ ବାର୍ଦ୍ଧକ୍ୟକୁ ତୁମେ କାହାକୁ ଦେଇକରି ତାହାର ଯୌବନକୁ ନେଇପାରିବ। ତେଣୁ ସେ ତାଙ୍କ ପୁତ୍ରମାନଙ୍କୁ ପ୍ରାର୍ଥନା, ପ୍ରଥମେ ପ୍ରାର୍ଥନା କଲେ ତାଙ୍କ ବଡ଼ ପୁତ୍ରକୁ ଯଦୁଙ୍କୁ, ଯଦୁ ମନା କରିଦେଲେ, ଆମର କହିବାର ଉଦ୍ଦେଶ୍ୟ ଥିଲା। ତାପରେ ପୁରୁ ଦେଇଦେଲେ, ପ୍ରଦାନ କରିଥିଲେ, ପୁରୁ ପ୍ରଦାନ କରିଥିଲେ, ତାଙ୍କ ଯୌବନକୁ ପ୍ରଦାନ କରିକି ପିତାଙ୍କର ବାର୍ଦ୍ଧକ୍ୟକୁ ନେଇଯାଇଥିଲେ। ଏହିଭଳି ଭାବରେ ଯଯାତି ମହାରାଜ ଏଇ ପୁତ୍ରର ଯୌବନକୁ ପ୍ରାପ୍ତ ହୋଇକରି ତାଙ୍କର ପତ୍ନୀ ସହିତ ବହୁ ବର୍ଷ କାଳ ଏଇ ଉପଭୋଗ କଲେ। କଲାପରେ ତାଙ୍କର ଜ୍ଞାନ ଆସିଲା, ନବମ ସ୍କନ୍ଧରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ତାହାପରେ ସେ ତାଙ୍କର ବାର୍ଦ୍ଧକ୍ୟ, ତାଙ୍କର ଯୌବନକୁ ପ୍ରଦାନ କରିଦେଲେ, ପୁତ୍ରକୁ ପ୍ରଦାନ କରି ବାର୍ଦ୍ଧକ୍ୟକୁ ଗ୍ରହଣ କରିକି ସେ ଭଗବାନଙ୍କର ଆରାଧନା କରି ଭଗବଦ୍ଧାମ ପ୍ରାପ୍ତ ହେଲେ। ଦେବଯାନୀ ମଧ୍ୟ, ଶର୍ମିଷ୍ଠା ଏମାନେ ମଧ୍ୟ ସବୁ ପ୍ରାପ୍ତ ହେଲେ ଭଗବଦ୍ଧାମ। କିନ୍ତୁ ଏଇ ଯେଉଁ ଯଦୁ ମହାରାଜ ତାଙ୍କ ପିତାଙ୍କର କଥାକୁ ସ୍ୱୀକାର କଲେ ନାହିଁ, ଏଇଥିରେ ଭଗବାନ ସନ୍ତୁଷ୍ଟ ହୋଇଗଲେ ବୋଲି କୁହାଯାଏ। କାରଣ ପିତାଙ୍କର ନ ସ ପିତା ନ ସାତ୍, ସେ ପିତା ନୁହନ୍ତି। ଜହନ ମୋଚେତ ସମ୍ପେତ ମୃତ୍ୟୁ, ଯିଏ ତାଙ୍କର ଅଧୀନସ୍ଥ ବ୍ୟକ୍ତିମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା ନ କରିପାରେ ସେ ପିତା ନୁହନ୍ତି। ସେ ତାକୁ ତ୍ୟାଗ କରିଦେଇଥିଲେ, ଯେମିତି ପ୍ରହ୍ଲାଦ ତ୍ୟାଗ କରିଦେଇଥିଲେ ସେହିଭଳି ଭାବରେ ଯଦୁ ମହାରାଜ ତ୍ୟାଗ କରିଦେଇଥିଲେ। ତେଣୁ କିଏ ଯେଉଁ ରହିଛନ୍ତି ଯଯାତି ମହାରାଜଙ୍କ ପରେ ଯଦୁ ମହାରାଜ ରାଜା, ଯଦୁ ରାଜା ହୋଇନଥିଲେ କିନ୍ତୁ ପୁରୁ ରାଜା ହେଲେ, ପୁରୁ ବଂଶରେ ପାଣ୍ଡବମାନେ ଆସୁଛନ୍ତି ସେମାନେ ରାଜା ହେଲେ, ଭଗବାନ କୃଷ୍ଣ ସେ ରାଜା ହେଲେ ନାହିଁ, ସମଗ୍ର ପୃଥିବୀର ରାଜା ହୋଇନଥିଲେ, ସିଏ ମଥୁରାରେ ରାଜା ହୋଇଥିଲେ, ସେ ବି ତ ହେଲେନି, ସେ ଉଗ୍ରସେନକୁ ଦେଇଥିଲେ। ଯାହା ବି ହଉ, ଏ ଯେଉଁ ରହିଛି ଯଦୁ ମହାରାଜ, ଯଦୁ ଯେଉଁ ପିତାଙ୍କ କଥାକୁ ଅସ୍ୱୀକାର କରିଥିଲେ ସେଥିପାଇଁ ଭଗବାନ ତାଙ୍କ ଉପରେ ବହୁତ ସନ୍ତୁଷ୍ଟ ହୋଇଗଲେ। ତେଣୁ ସେ ବଂଶରେ ଆସ, ଯଦୁ ବଂଶରେ ଆସିଲେ ଭଗବାନ, ଏସବୁ ବହୁତ କଥା ରହିଛି। ଯାହା ବି ହଉ, ଏହିଭଳି ଭାବରେ ମା ଇଦମ୍ କୁଳମ୍, ଯଦୁକୁଳ, ଯଦୁକୁଳ ହେଉଛି ଧର୍ମଶୀଳସ୍ୟ ବୋଲି କୁହାଯାଏ। ଯଦୁ ବଂଶେ ଯଦୁ ଧର୍ମଶୀଳସ୍ୟ, ଧର୍ମଶୀଳ ଅଧର୍ମ ହେଲା ନାହିଁ, ପିତାଙ୍କର କଥାକୁ ସ୍ୱୀକାର କଲେ ନାହିଁ, ଗ୍ରହଣ କଲେ ନାହିଁ, ଏଇଟା ଅଧର୍ମ ହେଲାନି, ଏଇଟା ଧର୍ମ ଧର୍ମ ହୋଇଗଲା, ସେଥିପାଇଁ କୁହାଯାଇଛି ଭାଗବତମରେ ଯଦୁ ହେଉଛି ଧର୍ମଶୀଳସ୍ୟ, ଧର୍ମଶୀଳସ୍ୟ ଯଦୁ ଯଦୁ। ତେଣୁ ସେହି ବଂଶରେ ସେମାନେ ସବୁ ଆସୁଛନ୍ତି, କୃଷ୍ଣ ଆସୁଛନ୍ତି ବା ଅନ୍ୟମାନେ ସବୁ, ମାନେ ସବୁ ବିଭିନ୍ନ ବଂଶ ସବୁ ଆସୁଛନ୍ତି ଯଦୁ ବଂଶରେ। ଏମାନଙ୍କୁ ଭବଦ୍ଭ୍ୟା ମୁଦୃତଂ କୃତ୍ସାତ୍, ତେଣୁ କଂସ ଯେତେବେଳେ ତାଙ୍କର ପିତା ଉଗ୍ରସେନଙ୍କୁ ବନ୍ଦୀ କରି ରାଜସାହସ ଭୋଜବଂଶର ମୁଖ୍ୟ ହୋଇକରି ଆମ ଶ୍ୱଶୁର ହେଉଛନ୍ତି ଜରାସନ୍ଧ, ଏହିଭଳି ଭାବରେ ସମଗ୍ର ପୃଥିବୀ ଉପରେ ସେ ବିଜୟ ହାସଲ କରିଥିଲେ ଏବଂ ଦେବତାମାନେ ମଧ୍ୟ ଭୟ କରୁଥିଲେ। ଦେବତାମାନେ କେତେ ଅସୁର ଥିଲେ ଦେଖନ୍ତୁ, ଗୋଟିଏ ପରେ ଗୋଟିଏ ଅସୁରୁଣୀ ପଠାଇଥିଲେ ପ୍ରଥମେ, ତାପରେ ବକାସୁର, ଇଏ ସବୁ ତିନି ଭାଇ, ଦୁଇ ଭାଇ ଗୋଟେ ଭଉଣୀ, ବକି ହେଲା ଭଉଣୀ ପ୍ରଥମେ, ତାପରେ ହେଲା ବକ ବକା, ତାପରେ ହେଲା ଅଘ, ଏ ସୁନ୍ଦର ଫ୍ୟାମିଲି ଗୋଟେ ଥିଲା। ସେହିଭଳି ଭାବରେ କେତେ ଅସୁରକୁ ହତ୍ୟା କରିଛନ୍ତି, ସବୁ ଭଗବାନ ହତ୍ୟା କରିଛନ୍ତି, ସବୁ ଦେବତାମାନେ ଭୟ କରୁଥିଲେ, ପ୍ରଣବାସୁର ଇତ୍ୟାଦି, କେତେ ବଳରାମ ହତ୍ୟା କଲେ, କେତେ କୃଷ୍ଣଙ୍କୁ ହତ୍ୟା କରିଛନ୍ତି, କୃଷ୍ଣ କେତେକ ହତ୍ୟା କରିଛନ୍ତି, ଅଭାସୁର ଇତ୍ୟାଦି, ଧନୁକାସୁର, ଆମେ ସବୁ ନାଁ ନେଇପାରୁନାହୁଁ, ତୃଣାବର୍ତ୍ତ, ଏଇଭଳି ଭାବରେ କେତେ ପ୍ରକାର ଅସୁର ସବୁ ଆସିଥିଲେ। କୃଷ୍ଣ ବଳରାମ ଦୁଇ ଜଣ ତାକୁ ସବୁ ହତ୍ୟା କଲେ, ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ କରିକି ହତ୍ୟା କରିକରି ଚାଲିଗଲେ, ମଥୁରାକୁ ଗଲେ, ଆଉ ନଥିଲେ ସବୁ ଅସୁର ସବୁ ପଳେଇଗଲେ, ଶୂନ୍ୟ ହୋଇଗଲା, ଖାଲି କଂସ ରହିଥିଲା। ଆଉ ସବୁ ଅସୁରମାନେ ସବୁ ଯୁଦ୍ଧ କରିବେ ଭଗବାନଙ୍କ ସହିତ, ଯୁଦ୍ଧ କରି 18 ଥର ଯୁଦ୍ଧ କରି ସବୁ ମୃତ୍ୟୁବରଣ କରିବେ, ଏହିଭଳି ଭାବରେ ବହୁତ ଅସୁରଙ୍କୁ ହତ୍ୟା କରିବେ। ତେଣୁ ଏ ଯଦୁକୁଳ ଭବଦ୍ଭ୍ୟା ଉଦ୍ଧୃତଂ କୃତ୍ସାତ୍, ଏମାନେ ବହୁତ କଷ୍ଟ ସ୍ୱୀକାର କରିଥିଲେ, ପାଖାପାଖି 17-18 ବର୍ଷ କାଳ ଲୁଚିକି ରହିଲେ ସେମାନେ ସବୁ, ଯଦୁ ବଂଶରେ ଯେଉଁମାନେ ଆସିଥିଲେ ସବୁ କଂସ ଭୟରେ ସବୁ ଲୁଚିକି ରହିଥିଲେ। କିନ୍ତୁ ଭଗବାନ ଯେତେବେଳେ କଂସକୁ ହତ୍ୟା କଲେ ଏବଂ ତା'ର ଭାଇମାନଙ୍କୁ ଯେତେବେଳେ ମୃତ୍ୟୁ ହେଲା, ତାହାପରେ ଭଗବାନ ସବୁ ତାଙ୍କୁ ସବୁ ସେଠୁ ଉଦ୍ଧାର କଲେ, ଯେଉଁ ସବୁ ଲୁଚିକି ରହିଥିଲେ ତାଙ୍କୁ ସବୁ ଆଣିଲେ, ଆଣିକି ସବୁ ମଥୁରାରେ ପୁଣି ତାଙ୍କୁ ସ୍ଥାନ ଦେଲେ, ସେମାନେ ସବୁ ରହିଲେ, ବହୁତ ଆନନ୍ଦ ସେମାନେ ପ୍ରାପ୍ତ ହେଲେ। ସେ କଥାକୁ ବର୍ତ୍ତମାନ ଅକ୍ରୁଡ଼ କହୁଛନ୍ତି, ଭବଦ୍ଭ୍ୟା ଉଦ୍ଧୃତଙ୍କ କୃତ୍ସାତ୍, ବହୁତ କଷ୍ଟରେ ସେମାନେ ଉଦ୍ଧାର ପାଇଲେ, ନହେଲେ ଭଗବାନ ନ ଆସିଥିଲେ ସେମାନେ ଉଦ୍ଧାର ପାଇପାରିନଥାନ୍ତେ। ତେଣୁ ଭବଦ୍ଭ୍ୟା ଦୁଇ ଜଣଙ୍କୁ ସମ୍ବୋଧନ କରି କୁହାଯାଉଛି, କୃଷ୍ଣ ଏବଂ ବଳରାମ ଦୁଇ ଜଣ ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧୃତଙ୍କ କୃତ୍ସାତ୍ ଦୁରନ୍ତାଚ ସମେଧିତମ୍, ଦୁରନ୍ତା ବହୁତ କଷ୍ଟରେ ଥିଲେ ସେମାନେ, ପାର ହୋଇନଥିଲେ, କଷ୍ଟର ସମୁଦ୍ର ଥିଲା, ପାର ହୋଇପାରୁନଥିଲେ ସେମାନେ, କିନ୍ତୁ ତାଙ୍କୁ ଯେ ଉଦ୍ଧାର କଲେ ତା ନୁହଁ, ସମେଧିତମ୍ ତାଙ୍କର ବର୍ଦ୍ଧନ କଲେ, ତାଙ୍କର ଯାହା ସବୁ ଆବଶ୍ୟକତା ଅଛି ସେ ପୂରଣ କଲେ, ଯୋଗକ୍ଷେମ ବାହାମ୍ୟମ୍, ଯାହା ଅଛି ତାକୁ ସୁରକ୍ଷା ଦେବେ, ଯାହା ନାହିଁ ତାକୁ ପ୍ରଦାନ କରିବେ, ଯୋଗକ୍ଷେମ ସମସ୍ତଙ୍କର ସେ କରୁଛନ୍ତି। ଯେଉଁମାନେ ଅନନ୍ୟାସ ଚିନ୍ତୟତୁ ମାନ୍, ଅନନ୍ୟ ଭାବରେ ଯିଏ ତାଙ୍କର ଶରଣରେ ଅଛନ୍ତି ତାଙ୍କର ଯୋଗକ୍ଷେମ ସେ ବହନ କରନ୍ତି। ଆଉ ଯଦୁବଂଶରେ ଯେଉଁମାନେ ଆସୁଛନ୍ତି ତାଙ୍କ କଥା କ'ଣ କହିବା, ତେଣୁ ତାଙ୍କର ସମୃଦ୍ଧି ସମେଧିତମ୍, ତାଙ୍କର ସମୃଦ୍ଧି ବଢ଼ିଗଲା, ବହୁତ ପାଇଲେ, ଯେମିତି ବର୍ଣ୍ଣନା କରାଯାଇଛି ଭଗବାନ ଯେତେବେଳେ ଆସନ୍ତି ଏସବୁ ସମୃଦ୍ଧି ଆସି ପହଞ୍ଚେ, ଭଗବାନ କହିଲେ ଐଶ୍ୱର୍ଯ୍ୟ ରହିଛି। ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ କ'ଣ, ଭଗବାନ ଯେଉଁ ଆସିଲେ ତତୋ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧିମାନ, ବ୍ରଜରେ ସବୁ ସମୃଦ୍ଧି ଆସି ପହଞ୍ଚିଗଲା, କାହିଁକି ହରେ ନିବାସ ଆତ୍ମଗୁଣେ ରମ୍ୟା କ୍ରୀଡ଼ନ ଅଭନ ରୂପ, ଲକ୍ଷ୍ମୀଦେବୀ ନିଜେ ଆସି ବ୍ରଜବାସୀମାନଙ୍କ ସେବା କରୁଥିଲେ। ଯେ ଲକ୍ଷ୍ମୀଦେବୀ ଯିଏ ବୈକୁଣ୍ଠରେ ପୂଜିତ ହୁଅନ୍ତି ସିଏ ଆସି ବ୍ରଜବାସୀମାନଙ୍କ ସେବା କରୁଥିଲେ, ତାଙ୍କ ସମୃଦ୍ଧି କଥା କ'ଣ କହିବା। ତେଣୁ ଏଠି ସମେଧୀତମ୍ ତାଙ୍କ ସେହିପରି ଭାବେ ସମୃଦ୍ଧି ସେମାନେ ପ୍ରାପ୍ତ ହେଲେ। ଯଦୁବଂଶରେ ଯେଉଁମାନେ ଆସିଥିଲେ ବହୁତ ବଂଶ ସେମାନେ ସବୁ ଥିଲେ। ଏକାଦଶ ସ୍କନ୍ଧରେ ଆସିବ ତାଙ୍କ କଥା ପ୍ରଥମ ଅଧ୍ୟାୟରେ। ଏସବୁ ବଂଶମାନେ ସବୁ ତାଙ୍କ ଭିତରେ ଫାଇଟିଂ କରି ସବୁ ମୃତ୍ୟୁବରଣ କରିବେ। ଯେଉଁମାନେ ଆସିଥିଲେ ଭଗବାନ ଲୀଳାରେ ସାମିଲ ହେବା ପାଇଁ ସେ ଏହିଭଳି ଭାବରେ ସେମାନେ ପୁଣି ତାଙ୍କ ଧାମକୁ ପଳେଇଗଲେ। ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ସନାତନ ଗୋସ୍ୱାମୀ ଶିକ୍ଷା ଦେଉଛନ୍ତି ସେତେବେଳେ ସେ କଥା କହିଥିଲେ। ମହିଷୀ ହରଣ ଆଉ ଏ ଯେଉଁ ଯଦୁବଂଶ ଧ୍ୱଂସ ଏସବୁ ହେଉଛି କ'ଣ, ଇଏ ହେଉଛି ମୋହ ଜନ୍ମ କରିବ, ମୋହ ଲୀଳା ଏଇଟା। ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ। ଅସୁରମାନଙ୍କୁ ମୋହ କରିବା ପାଇଁ ଭଗବାନ ଏଇସବୁ ଲୀଳା କରନ୍ତି। ଅସୁରମାନେ କହିବେ ଏଇଟା ଏମିତି ଭଳା, ସେଇଟା ଭଗବାନ ସେଇ ଲୀଳା କରିଛନ୍ତି। କିନ୍ତୁ ଭକ୍ତମାନେ ବୁଝିବେ ଭଗବାନଙ୍କ ତତ୍ତ୍ୱକୁ, ଭଗବତ ତତ୍ତ୍ୱକୁ ଭକ୍ତମାନେ ହିଁ ବୁଝିବେ, ଅନ୍ୟମାନେ ବୁଝିପାରିବେ ନାହିଁ। ସେମାନେ ଯେଉଁ ମୋହ କରିଥିବେ ଭଗବାନ ଯେଉଁ ଲୀଳା କରିଥିବେ ସେଇ ଲୀଳାକୁ ସେମାନେ କହିବେ ଇଏ କି ଭଗବାନ। ଯେମିତି ଆମର ଗୋଟେ କଥା ଅଛି, ଆମର ଗୋଟେ ତଥାଗତ ଧାର୍ମିକ ସମ୍ପ୍ରଦାୟ ରହିଛନ୍ତି, ସେମାନେ ଦେଖିଲେ ତାଙ୍କର ଯେ ମୁଖ୍ୟ ସେ ଦେଖିଲେ ଭଗବାନଙ୍କୁ ଯେତେବେଳେ ଭୋଗ ଲାଗୁଥିଲା ସେଠି ଯାଇକି ଚୁହା ଯାଇକିରି ମୂଷା ଯାଇକି ସେ ଯେଉଁ ଖାଇ ଦେଉଥିଲା, ତେଣୁ ସିଏ ଚିନ୍ତା କଲା ଏଇଭଳି ଭାବରେ ଇଏ ଭଗବାନ ଯାହାଙ୍କ ପାଖରେ ତାଙ୍କ ଖାଦ୍ୟକୁ ମୂଷା ନେଇଯାଉଛନ୍ତି ଆଉ କି ଭଗବାନ କି ଶକ୍ତି ତାଙ୍କର। ତେଣୁ ସିଏ କହୁଥିଲେ ଏଗୁଡ଼ା ସବୁ ଇଏ ପିତୁଳା ପୂଜା, ଏ ଭଗବାନ ଏଥିରେ ନାହାନ୍ତି। ଏଇଭଳି ଭାବରେ ତାଙ୍କର ସମ୍ପ୍ରଦାୟ ଗୋଟେ ମୁଖ୍ୟ ବହୁତ ପ୍ରସିଦ୍ଧ ସମ୍ପ୍ରଦାୟ ରହିଛି। ଭଗବାନଙ୍କ ଲୀଳା ଏଭଳି ସମସ୍ତେ ମୋହିତ ହୋଇଯିବେ, ବୁଝିପାରିବେ ନାହିଁ ଭଗବାନ ଲୀଳା। ସେହି ଲୀଳାକୁ ଭକ୍ତମାନେ ପ୍ରଶଂସା କରିବେ, ଗାନ କରିବେ, ଗୁଣଗାନ କରିବେ, ଭଗବାନଙ୍କର ତତ୍ତ୍ୱକୁ ସେମାନେ ଜାଣନ୍ତି। କିନ୍ତୁ ଅସୁରମାନେ ସେହି ଲୀଳାକୁ କହିକି ସେମାନଙ୍କୁ ଏଇଟା ଭଗବାନ ନୁହନ୍ତି, ଇଏ ଭଗବାନ ହେଇଥିଲେ ଏଇଭଳି ହେଇଥାନ୍ତା, ହେଇଥିଲେ ଏଇଭଳି ଭାବରେ ହେଇଥାନ୍ତା। ଭଗବାନ ଗୋଟିଏ ଲୀଳାରେ ଦୁଇ ଜଣ ଭକ୍ତମାନେ ସେଇଟାକୁ ବୁଝିବେ, ଅଭକ୍ତମାନେ ବୁଝିପାରିବେ ନାହିଁ। ଏଭଳି ଲୀଳା ଅଛି ଭଗବାନଙ୍କର ସବୁ। ତେଣୁ ଏଇଭଳି ଭାବରେ ଅକ୍ରୁଢ ସବୁ ପ୍ରାର୍ଥନା କରୁଛନ୍ତି। ଏଗାରଟି ଶ୍ଳୋକ ରହିଛି, ଆମେ ଗୋଟିଏ ଶ୍ଳୋକ ଆଜି ପାଠ କଲେ। ଆମ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏଥିରେ ଭାଷ୍ୟ ଦେଇନାହାନ୍ତି, ଆମର ସନାତନ ଗୋସ୍ୱାମୀ କହୁଛନ୍ତି ଏ ଭାଷ୍ୟରେ। ସନାତନ ଗୋସ୍ୱାମୀ କହୁଛନ୍ତି କେତେ ନମ୍ବର ଶ୍ଳୋକ, 17 ନା 17 କହୁଛନ୍ତି, ପାପ କହିଲେ ପରମ ଦୁଷ୍ଟ, କେତେ ପ୍ରକାର ପାପ ନ କରିଛି ସିଏ କଂସ। ତାଙ୍କର ଭାଇ ତାଙ୍କର ପୁତ୍ରମାନଙ୍କୁ ସବୁ ଯେଉଁ ଦେବକୀଙ୍କର ପୁତ୍ରମାନଙ୍କୁ ସବୁ ଛୋଟ ପିଲାକୁ କିଏ ହତ୍ୟା କରିବେ। ଆମେ ଆହୁରି ଅଧିକା ହେଇଗଲେଣି, ଅସୁର ହେଇଗଲେଣି। କଂସ ଜନ୍ମ ହେଲା ପରେ ହତ୍ୟା କରୁଥିଲେ, କିନ୍ତୁ ଆମେ ଏଭଳି ହେଇଗଲେଣି ଆହୁରି ଉନ୍ନତ, ଯେତିକି ଆସିଗଲେଣି ଗର୍ଭରେ ହତ୍ୟା କରିଦେଉଛେ। ତେଣୁ ପାପ ପରମ ଦୁଷ୍ଟ, ପରମ ତତ୍ ବଧେନ ଇଦମ୍ ଯାଦବ କୁଳଙ୍କ ଉଦ୍ଧୃତ। ତେଣୁ ତାଙ୍କୁ ଯେଉଁ ଆପଣ ହତ୍ୟା, କୃଷ୍ଣ ବଳରାମ ଯେଉଁ ହତ୍ୟା କଲେ, କୃଷ୍ଣ ହତ୍ୟା କଲେ କଂସକୁ, ତାର ଭାଇମାନଙ୍କୁ ବଳରାମ ହତ୍ୟା କଲେ, ତେଣୁ ଦୁଇ ଜଣଙ୍କୁ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ କଂସ ସାନୁଗୋ ଅନୁଗ ସହିତ ଯେଉଁ ହତ୍ୟା କରାଯାଇଛି, କୃଷ୍ଣ ଏବଂ ବଳରାମ ହତ୍ୟା କରିଛନ୍ତି, ଯାଦବ କୁଳଙ୍କୁ ଉଦ୍ଧୃତ, ଯାଦବ କୁଳକୁ ଉଦ୍ଧାର କରିଛନ୍ତି ସେ। ଯାଦବମାନେ ସବୁ ଲୁଚିକି ରହିଥିଲେ, କିଏ କେଉଁଠି ରହିଥିଲେ କିଏ ପତା ପାଉନଥିଲେ, କେବଳ ଅକ୍ରୂର ରହିଥିଲେ। ଯାଦବ କୁଳରେ ହେଲେ ମଧ୍ୟ, ଯଦୁକୁଳରେ ହେଲେ ମଧ୍ୟ ଅକ୍ରୂର କଂସଙ୍କର ସେବା କରୁଥିଲେ। ଆମେ ଗତକାଲି କହିଥିଲୁ ସେ କଥା, କଂସଙ୍କର ସେବା କରୁଥିଲେ, କିନ୍ତୁ ଅନ୍ୟମାନେ ସବୁ ଲୁଚିକି ରହିଥିଲେ। ବସୁଦେବ ମଧ୍ୟ ଯଦୁକୁଳରେ ଆସୁଛନ୍ତି, ଭଗବାନ ବସୁଦେବ ପୁତ୍ର ହେଉଛନ୍ତି ଭଗବାନ, ଏ ଯଦୁ ଯାଦବ ବୋଲି କୁହାଯାଏ ତାଙ୍କୁ, ଯଦୁ ଯାଦବ ମାଧବ ମୁକୁନ୍ଦ କୃଷ୍ଣ କେଶବ ଗୋବିନ୍ଦ ବସୁଦେବ ଗିରିଧାରୀ, ବାସୁଦେବ ଗିରିଧାରୀ ଯାଦବ। ନନ୍ଦ ମହାରାଜ ମଧ୍ୟ ଯଦୁକୁଳରେ ଆସୁଛନ୍ତି, ବସୁଦେବ ଏବଂ ନନ୍ଦ ମହାରାଜ ଏମାନେ ହେଉଛନ୍ତି ତାଙ୍କର ଯେଉଁ ପିତା ଥିଲେ, ନନ୍ଦ ମହାରାଜଙ୍କ ପିତା ହେଉଛନ୍ତି ପର୍ଜନ୍ୟ, ବସୁଦେବଙ୍କ ପିତା ହେଉଛନ୍ତି ସୁରସେନ, ଏଇ ଦୁଇ ଜଣ ମଧ୍ୟ ଦୁଇ ଭାଇ। ଏମାନଙ୍କ ପିତା ହେଉଛନ୍ତି ଜଣେ ଦେବମିଡ଼, ଦେବମିଡ଼ଙ୍କର ଦୁଇ ପତ୍ନୀ ଥିଲେ, ଯେଉଁ କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରୁ ଆସିଥିଲେ ସୁରସେନ, ସୁରସେନଙ୍କ ପୁତ୍ର ହେଉଛନ୍ତି ବସୁଦେବ, ବସୁଦେବଙ୍କ ପୁତ୍ର ହେଲେ କୃଷ୍ଣ। ଏବଂ ଦେବମୀଡ଼ଙ୍କର ଯେଉଁ ବୈଶ୍ୟ ଥିଲେ, ପତ୍ନୀ ଥିଲେ, ତାଙ୍କ ଗର୍ଭରୁ ଆସିଥିଲେ ନନ୍ଦ ମହାପର୍ଜନ୍ୟ। ପର୍ଜନ୍ୟଙ୍କ ପୁତ୍ର ହେଲେ ନନ୍ଦ ମହାରାଜ। ନନ୍ଦ ମହାରାଜ ମଧ୍ୟ ମୋତେ ପୁତ୍ର ହେଉଛନ୍ତି କୃଷ୍ଣ। ଜଣେ ପୁତ୍ରଙ୍କର ଦୁଇଟି ପିତା, ଏବଂ ଇଏ ନୁହଁ ଯିଏ ସେ ତାକୁ ମାନେ କ'ଣ ପାଳନ କରୁଥିଲେ ପିତା ନୁହଁ, ସେ ତାଙ୍କ ପ୍ରକୃତ ପିତା ହେଉଛନ୍ତି ସିଏ। ଏଇଟା କେଉଁଥିରେ ବର୍ଣ୍ଣନା କରାଯାଇଛି, ଆମର ଯେଉଁ ରହିଛନ୍ତି ହରିବଂଶରେ ବର୍ଣ୍ଣନା କରାଯାଇଛି। ଭଗବାନ ଏକ ସମୟରେ ଆପଣ ଦେଖିବେ ଦଶମ ସ୍କନ୍ଧ ଯେଉଁ ଭଗବାନଙ୍କର ଆବିର୍ଭାବ କଥା ବର୍ଣ୍ଣନା କରାଯାଇଛି, ଏଭଳି ଶବ୍ଦ ବ୍ୟବହାର କରାଯାଇଛି, ସେଇଥିରୁ ଆମେ ଜାଣିବା ଯେ ପ୍ରକୃତରେ ଏକ ସମୟରେ ସେ ଦୁଇଟି ସ୍ଥାନରେ ଜନ୍ମ ହୋଇଥିଲେ। ଭଗବାନ ତତ୍ତ୍ୱ ଜାଣିବା କ'ଣ ଏତେ ସହଜ? ତତ୍ତ୍ୱ ଏକ ସମୟରେ ଯେଉଁ ସମୟରେ ବସୁଦେବଙ୍କ ପୁତ୍ର ରୂପରେ ଦାହତ ହୋଇଥିଲେ ନନ୍ଦର କଂସର ନନ୍ଦୀ ବନ୍ଦୀଶାଳାରେ, ସେହି ସମୟରେ କ'ଣ ଗୋଲକରେ ଗୋକୁଳରେ ଯଶୋଦାଙ୍କର ଗୃହରେ ସେ ଜନ୍ମ ହୋଇଥିଲେ। ଏକ ସମୟରେ ଦୁଇ ସ୍ଥାନରେ ସେ ଜନ୍ମ ହୋଇଥିଲେ। ତେଣୁ ଦୁଇ ଜଣ ଯାକ ତାଙ୍କର ପିତା, ବସୁଦେବ ତାଙ୍କର ପିତା, ନନ୍ଦ ମହାରାଜ ମଧ୍ୟ ପିତା, ଏସବୁ ଯଦୁ ସମସ୍ତେ ଯାଦବ। ତେଣୁ ଏ ଯଦୁକୂଳ ଏ ବହୁତ କୂଳରେ ସବୁ ରହିଛି, ଯଦୁବଂଶରେ ବହୁତ ଆସିଛନ୍ତି, ଯଦୁବଂଶରେ ମଧ୍ୟ ଆସିଛନ୍ତି କାର୍ତ୍ତବୀର୍ଯ୍ୟାର୍ଜୁନ, ଯିଏକି 1000 ତାଙ୍କର ହାତ ଥିଲା। ବହୁତ ଯଦୁକୂଳରେ ଆସିଥିଲେ ମଧ୍ୟ ଯଯାତି ମହାରାଜ ତାଙ୍କ ଉପରେ ଅଭିଶାପ ନଥିଲେ, ପଡ଼ିଲା ନାହିଁ ତାଙ୍କ ଉପରେ, କାରଣ ସେ ଦତ୍ତାତ୍ରେୟଙ୍କ କୃପାପ୍ରାପ୍ତ ହୋଇଥିଲେ, ସେ ରାଜା ହୋଇଥିଲେ, ଏସବୁ କଥା ଅଛି। କାର୍ତ୍ତବୀର୍ଯ୍ୟାର୍ଜୁନ ଏତେ ଶକ୍ତିଶାଳୀ ଥିଲେ, ରାବଣକୁ ବାନ୍ଧିକି ନେଇଯାଇଥିଲେ, କାଖରେ ବାନ୍ଧିକି ନେଇଯାଇଥିଲେ, ଏଭଳି ଭାବରେ ରହିଥିଲେ। 1000 ହାତ ଥିଲା, ନର୍ମଦା ନଦୀରେ ବନ୍ଧ ବନ୍ଧେଇଥିଲେ, ହୀରାକୁଦ ଭଳି ଗୋଟେ ଡ୍ୟାମ୍ କରିଦେଇଥିଲେ, ଏତେ ଶକ୍ତି ଥିଲା ତାଙ୍କର। ରାବଣ ସେହି ସମୟରେ ତାର ପତ୍ନୀମାନଙ୍କ ସହିତ ଉପର ମୁଣ୍ଡରେ ଥିଲେ, କ୍ୟାମ୍ପ ପକେଇକିରି ସବୁ ପ୍ରକୃତିକୁ ଉପଭୋଗ କରୁଥିଲେ, ଏଭଳି ଭାବରେ କଥା ଥିଲା। କିନ୍ତୁ ଏ ଯେଉଁ ବନ୍ଧ ବନ୍ଧେଇ ଦେଲେ ସେସବୁ ଭାସିଗଲା। ରାବଣ ଆସିଲେ ଯୁଦ୍ଧ କରିବା ପାଇଁ, ଯୁଦ୍ଧ କ'ଣ କରିବେ, କାର୍ତ୍ତବୀର୍ଯ୍ୟାର୍ଜୁନ ତାଙ୍କୁ ହାତରେ ବାନ୍ଧି ନେଇ ପଳେଇ ଯାଇଥିଲେ, ଏଭଳି କାର୍ତ୍ତବୀର୍ଯ୍ୟାର୍ଜୁନ ଏତେ ଶକ୍ତି ଥିଲା, ବାନ୍ଧିକି ନେଇଯାଇଥିଲେ। କାର୍ତ୍ତବୀର୍ଯ୍ୟାର୍ଜୁନ ପୁତ୍ରମାନେ, ତାଙ୍କର 100 ପୁତ୍ର ଥିଲେ, ସେମାନେ ସବୁ ରାବଣ ସହିତ ଖେଳୁଥିଲେ, ଯେମିତି କ'ଣ ଗୋଟେ ବାନର ସହିତ ଖେଳିଲା, ଏସବୁ କଥା ରହିଛି। ରାବଣକୁ ଯେତେବେଳେ ଯାଇଥିଲେ ଅଙ୍ଗଦ ଯେତେବେଳେ ଯାଇଥିଲେ, ସେତେବେଳେ କହୁଥିଲେ ତମେ ସେଇ ରାବଣ ତ, ଏତେ ଶକ୍ତି ବୋଲି ରାବଣ ଭାବୁଥିଲା, ଏତେ ଶକ୍ତି। ଯାହା ବି ହଉ, ଏ ଯେଉଁ ରହିଛନ୍ତି କାର୍ତ୍ତବୀର୍ଯ୍ୟାର୍ଜୁନ ଆସିଲେ ମଧ୍ୟ ଭଗବାନ ପରଶୁରାମ ତାକୁ ସବୁ ହତ୍ୟା କରିଥିଲେ, ଏସବୁ କଥା ରହିଛି। ତେଣୁ ଯଦୁକୂଳରେ ବହୁତ ବଂଶ ସବୁ ଅଛନ୍ତି, ଏକାଦଶ ସ୍କନ୍ଧ ତାଙ୍କୁ ସବୁ ବର୍ଣ୍ଣନା କରାଯିବ ସେସବୁ ବଂଶ। ଏମାନେ ସମସ୍ତେ ଉଦ୍ଧାର ପାଇଥିଲେ। ହଁ, ଏଠି କହୁଛନ୍ତି ପାପ ଯାଦବ କୂଳ ଉଦ୍ଧୃତଂ, ଯଦୁକୂଳରେ ଏମାନେ ସବୁ ବହୁତ ବଂଶ ସବୁ ଆସିଛନ୍ତି, ଏମାନେ ସବୁ ଉଦ୍ଧାର ପାଇ ସବୁ ଲୁଚିକି ରହିଥିଲେ। କିନ୍ତୁ ଭଗବାନ ଯେତେବେଳେ କଂସକୁ ହତ୍ୟା କଲେ, ବଳରାମ ଯେତେବେଳେ ତାଙ୍କ ଭାଇମାନଙ୍କୁ ହତ୍ୟା କଲେ, ସେତେବେଳେ ଭଗବାନ ଚାହିଁଥିଲେ ରାଜା ହୋଇପାରିଥାନ୍ତେ, କିନ୍ତୁ ସେ ରାଜା ହେଲେନି। କାହିଁକିନା ତାଙ୍କର ଏଇ ଯଦୁଙ୍କର ଏ ଯେଉଁ ରହିଛି ଯଯାତି ମହାରାଜଙ୍କ ଅଭିଶାପ ରହିଛି, ସେ ନିଜେ ରାଜା ହେଲେ ନାହିଁ। ନବମ 11 ଅଧ୍ୟାୟରେ ଭଗବତ ଗୀତାରେ ସେ ଶ୍ଳୋକଟି ଅଛନ୍ତି, ସେ ଯେଥିପାଇଁ କୃଷ୍ଣ ଯେତେବେଳେ ଅର୍ଜୁନ ଯେତେବେଳେ ଭଗବାନ ଯେତେବେଳେ ସଖା ଥିଲେ, ସେତେବେଳେ ବହୁତ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ, କିନ୍ତୁ ଯେତେବେଳେ ଭଗବାନ ତାଙ୍କୁ ଦେଖେଇଦେଲେ, ବିଶ୍ୱରୂପ ଦେଖେଇଦେଲେ, ସେତେବେଳେ ସେ କ୍ଷମା ପ୍ରାର୍ଥନା କଲେ, ପ୍ରଭୁ ମୁଁ ତୁମକୁ ଯେଉଁ କହୁଥିଲି, ଆପଣଙ୍କୁ କହିଥିଲି, ହେ କୃଷ୍ଣ ହେ ଯାଦବ ହେ ସଖେତି, ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ମୁଁ ଯେଉଁ ଆପଣଙ୍କୁ କୃଷ୍ଣ ବୋଲି କହୁଥିଲି, କହିବାର ଉଦ୍ଦେଶ୍ୟ ଥିଲା ତୁମେ ହେଉଛ ବସୁଦେବଙ୍କ ପୁତ୍ର, ବସୁଦେବ ଏତେ ପ୍ରସିଦ୍ଧ ଯୋଦ୍ଧା ନୁହନ୍ତି, କିନ୍ତୁ ମୁଁ ହେଉଛି ପାଣ୍ଡୁଙ୍କର ପୁତ୍ର, ପ୍ରସିଦ୍ଧ ଯୋଦ୍ଧା ସିଏ, ଏଇ ଧାରଣାରେ କହୁଥିଲେ କୃଷ୍ଣ ବୋଲି କହୁଥିଲେ। ଏ ଯାଦବ ବୋଲି ଯେଉଁ କହୁଥିଲେ, ତାଙ୍କର ଧାରଣା ଥିଲା ତୁମେ ଯଦୁକୂଳରେ ଆସିଛ, ତୁମେ ରାଜା ହୋଇପାରିବନି, ଆମେ ପୁରୁକୂଳରେ ଆସିଛୁ, ଆମେ ରାଜା ହେବୁ, ଏଇ ଭାବରେ କହୁଥିଲେ, ସେଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ, ଏସବୁ କଥା ରହିଛି। ତେଣୁ ଏଇ ଯେଉଁ ସବୁ ବଂଶ ସବୁ ଆସିଛନ୍ତି ଯାଦବ କୂଳ ଉଦ୍ଧୃତ ସମ୍ୟକ ଏଦିତଂଚ, ସେମାନେ ଖାଲି ଉଦ୍ଧାର କଲେ ତା ନୁହଁ, ତାଙ୍କର ସବୁ ପ୍ରକାର ସମୃଦ୍ଧି ପ୍ରଦାନ କଲେ, ସବୁ ପ୍ରକାର ମିଲିୟନିୟର ସବୁ ହେଇଗଲେ, ମିଲିୟନିୟର ନୁହଁ ବିଲିୟନିୟର ସବୁ ହେଇଗଲେ, ସବୁକିଛି ସମୃଦ୍ଧି ରହିଛି ତାଙ୍କର, କିଛି କେଉଁଥିରେ କମି ନାହିଁ, ଧନ ଐଶ୍ୱର୍ଯ୍ୟରେ କୌଣସି କମି ନାହିଁ, ମଥୁରା ଐଶ୍ୱର୍ଯ୍ୟ ଭଗବାନ ଯେଉଁଠି ଅଛନ୍ତି ସେଠି କେଉଁଠି ରହିବ, ମଥୁରା ବିଚିତ୍ର ଧନ ଜନ ବୈଭବାଦି ବି ବର୍ଦ୍ଧିତ, ତାଙ୍କର ଧନ ସେଇଭଳି ଭାବରେ ବର୍ଦ୍ଧିତ ହୋଇଥିଲା, ତାଙ୍କର କୁଳ ମଧ୍ୟ ବର୍ଦ୍ଧିତ ହୋଇଥିଲା, ବୈଭବ ଯେତେ ସବୁ ଆଉ ସବୁ ସମ୍ପତ୍ତି ଇତ୍ୟାଦି ସବୁ ରହିଛି, ସମ୍ମାନ ଇତ୍ୟାଦି ସବୁ କିଛି ବର୍ଦ୍ଧିତ ହୋଇଥିଲା, ବର୍ଦ୍ଧିତ ତାର ଯୁକ୍ତମେ ବୈତି ଭାବ, ସେଇଟା ଯେଉଁ ହେଇଥିଲା ସେଇଟା ପ୍ରକୃତରେ ଯେହେତୁ ଭଗବାନ ସେଠି ଅଛନ୍ତି ସେଇଟା ସେମାନେ ସବୁ ପ୍ରାପ୍ତ ହେଲେ। ଏଇଭଳି ଭାବରେ ସବୁ ସ୍ତୁତି କରିବେ। ଆମର ସମୟ ହେଇଗଲା, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତ କି ହିତାୟ ଗୌର ପ୍ରମାନନ୍ଦେ।